वासुदेवाय ओम नमो भगवते वासुदेवाय। श्रीमद्भागवतम दशम स्कंद 47 अध्याय श्लोक 49। सरित सैड़ा मनोदेशा गावो वेणु रवाई मे संकर्षण सहायेन कृष्णेन चरितः प्रभो। हरे कृष्ण। आज आम श्रीमद्भागवतम दशम स्कंद 47 अध्याय श्लोक 49 आलोचना करवा। समस्त भक्त सज्जन बृंद मातृवृंद समस्त आम आम भागवत कथा को स्वागत जनाऊ। आज आम 49 श्लोक जो कह पूर्व श्लोक जो कहला किए त्याग कर भगवान कथा को संविदम उत्तम श्लोक संविदम किए त्याग कर तेणु ये 49 श्लोक कौन कहीं त्याग कर कहीं त्याग करना भूल गले हम त्याग क्या भूलीज कौन असुविधा कौन अच्छे कथा भूलीगले गला सरला कहीं असुविधा किसी ना तो करहब ना ना जुआड़ जीव सरित जदि घरे मानकर से तार आसला स्मरण आसला आम पलै गलु बाहर को बुलाबूली करें मन भूलीज सरित नदी पाक गला जमुना नदी में सब भगवान लीला चलती जमुना तट बड़ तारी आठ भूल सरित ना आठ अच्छी ना नदी ना आउ कौट जाऊ ना शैल पर्वत पर्वत घर से भगवान गोवर्धन धारण कर गोवर्धन धारी सात दिन धरिक धारण करते केवे भूली पारे ना आम शुणिक भूली पारे से निजे प्रत्यक्ष दर्शी से मैंने सात दिन के आनंद नई एक समय रे एका समस्ते मिसिकरी दिन राति नॉन स्टॉप सेवेन डेज सेवेन नाइट नॉन स्टॉप ये लीलाटी भगवान करते कि भूली पार से कथा कोई खाई ना कई विश्राम नहीं ना कई बसी ना समस्त ठिया होती बसापी आती आनंद रही भगवान रूप देखिकी सौभाग्य मिलला सब कांदुले कांदुले पर अवश्य कह सका उठीगला मैंने से कदे केत आसवे कृष्ण आसवे बिहन अटति जद्भवा नी काननम त्रुटि जुगायते त्वाम पश्यताम कुटिलं कुंदलं श्रीमुखं चते जड़ उदीक्षताम पद्म क्रोधुषां। सकाळ हेला माने तांकर विरह आरंभ हो कृष्ण पळेबे तेणु लक्ष्य कर रही थे केमी कृष्ण जाउसंदी आखिरु अंतराल हवा पर्यंत लक्ष्य प्रतिमा भली रही जाए छवि भली रही जाए ये कहे के जीवंत व्यक्ति ना छवि विग्रह मूर्ति ये भाव प्रभुपाद जो मैंने आसती देखती से डाउट करती प्रकृत ये जो साधु ना मूर्ति ये भाव मूर्ति हो गले से मूर्ति हो जाऊँ कृष्ण अंतिम समय पर्यटन देखुवे कृष्ण चलीगला पर अपेक्षा कर रही थे केत त्रुटि जुगाए गोटे त्रुटि के क्षण बहुत कम समय से मतलब गोटे जुग भाई लगे त्रुटि हिसाब रही कौन तार त्रुटि रही आम मन रखी पार ये जिनस त्रुटि जुगाए गोटे जुग भाई लगे 10 वर्ष बा गोटे 100 वर्ष भाई लगे गोटे भगवान विरह तम अपश्यताम किंतु जिते पुणी फेरबे संध्या हेले फेरबे गोधूली समय रे कृष्ण फेरबे से समय रे कुटिलं कुंतलं श्री मुखं चते सुंदर मुख सुंदर केश राशि देखि जड़ौ दीक्षता पक्म दुषाम चक्षुर पलक को सेमान निंदा करंदी काहीं कि पलक पड़िलु मोर मोर कृष्ण रूप देखियारे मोर बाधा हला एभली भाव रे सात दिन सात रात धरिक नॉन स्टॉप कौन सी विश्राम ना कि ना समस्त देखुं एका लय चाहती कृष्ण मुख को एवं भगवान मुख मत चार रही भगवान मुख नुह पचपटा कौन मुख रही कि ହଁ ଭଗବାନ ପରା ସିଏ ସେ କ'ଣ ସାଧାରଣ ବ୍ୟକ୍ତି ନା କ'ଣ? ସର୍ବତଃ ପାଣିପାଦଂ ତ ସର୍ବତୋମୁଖୀ ଶିରୋମୁଖମ ସର୍ବତ୍ର ସୁତିମର ଲୋକେ ସର୍ବମହାବୃତ ତିଷ୍ଠତି ଭଗବତ ଗୀତା 13 ଅଧ୍ୟାୟ ଭଗବାନ କହିଲେ ପରମାତ୍ମା ରୂପରେ ସବୁଠାରେ ବିଦ୍ୟମାନ, ସବୁଠାରେ ତାଙ୍କର ହାତ, ସବୁଠାରେ ତାଙ୍କର ପାଦ, ସବୁଠାରେ ତାଙ୍କର ଚକ୍ଷୁ ମୁଖ ସବୁଠି ବିରାଜମାନ କରିଛନ୍ତି। ସର୍ବଧ ପାଣି ପାଦଙ୍କ ସର୍ବଦୁଃଖୀ ଶିରୋମୁଖମ। ତେଣୁ ଭଗବାନ ଏଇ ଗୋଟିଏ ଅଦ୍ଭୁତ ଲୀଳା କରିଥିଲେ, ସେଟାକୁ ସମାଜରେ କେହି ଜାଣୁନାହାନ୍ତି। ଆମେ ଜାଣିଛୁ ସିନା, କିନ୍ତୁ ଗୋବର୍ଦ୍ଧନ ବୃନ୍ଦାବନବାସୀମାନେ ଜାଣିନାହାନ୍ତି। ସେମାନେ ଭାବୁଛନ୍ତି କୃଷ୍ଣ ଆମ ଆଡ଼କୁ ମୁଖ କରିଛନ୍ତି, ପଛପଟ ଆରପଟଟା ହେଉଛି ପଛପଟ ବୋଲି ଭାବୁଛନ୍ତି। ଏଇଭଳି ଭାବରେ ସମସ୍ତେ ଭାବୁଛନ୍ତି, କେହି ଭାବୁନାହାନ୍ତି ଯେ ନାହିଁ ତାଙ୍କର ମୁଖ ଚାରିଆଡ଼େ ଅଛି ବୋଲି। ସେମାନେ କାହିଁକି ଦେଖୁଛନ୍ତି ନା କ'ଣ? ଭଗବାନ ମାୟାରୁ ସେମିତି ମୋହିତ ହେଇକି ରହିଛନ୍ତି। ସମସ୍ତେ ସୁନ୍ଦର ମୁଖ ଦେଖିକିରି ଆଉ କାହାକୁ ଭୋକ ଲାଗିବ, ଶୋଷ ଲାଗିବ, ବିଶ୍ରା କ୍ରାନ୍ତି ଲାଗିବ, ବସିବା ପାଇଁ ଇଚ୍ଛା ହେବ? କେହି ବସିବା ପାଇଁ ଚାହୁଁନାହାନ୍ତି, ସମସ୍ତେ ଠିଆ ହେଇକି ରହିଛନ୍ତି ଖଡ଼ା ଖଡ଼ା 7 ଦିନ 7। ଆହୁରି ଆମର ଶ୍ରୀଶ୍ରୀମଦ ରାଧାକୃଷ୍ଣ ସେ ମହାରାଜ କହିଲେ ଯେତେବେଳେ ଟିକେ ଦେଖିଦେଲେ, ଭଗବାନ ତ ସବୁ ଜାଣନ୍ତି, ତଥାପି ଟିକେ ଦେଖିଦେଲେ ବାହାର ପଟରେ ଆଉ କିଛି ଅନ୍ଧାର ନାହିଁ, ସବୁ ହେଇଗଲାଣି, ସବୁ ଖର୍ଚ୍ଚା ହେଇଗଲାଣି, ଦିନ ହେଇଗଲାଣି, ସୂର୍ଯ୍ୟ ଉଦୟ ହେଇଗଲାଣି। ତେଣୁ କହୁଛନ୍ତି ଏଥର ତୁମେ ଯାଅ, ଇନ୍ଦ୍ରଙ୍କର ତେଣେ ତ ଯାହା ହେଲା ହେଲା, ଇନ୍ଦ୍ରଙ୍କ ଅବସ୍ଥା କ'ଣ କହିବା। ଭାବିଲେ ଯିଏ ଆଜି ନିଶ୍ଚିତ ଚାକିରି ଗଲା, ଏଥରକ ଆଉ ଚାକିରି ରହିବ ନାହିଁ, ମାସେ ପୁରୀରେ ଯେଉଁ ଦରମା ମିଳୁଥିଲା ଆଉ ମିଳିବ ନାହିଁ। ଜର୍ମାନ ଯେଉଁମାନେ ଚାକିରି କରିଛନ୍ତି ତାଙ୍କୁ ସେ କଥାଟି ରହିଥିବ, ସବୁବେଳେ ଭୟ କେତେବେଳେ ଚାକିରି ଚାଲିଯିବ କି। ଇନ୍ଦ୍ର ବ୍ରହ୍ମା ଆଦି ସମସ୍ତଙ୍କ ସେଇ ଭୟ, ବ୍ରହ୍ମାଙ୍କଠାରୁ ଆରମ୍ଭ ସମସ୍ତଙ୍କ ସେଇ ଭୟ ରହିଛି, ଆମମାନଙ୍କ କଥା କ'ଣ କହିବା। ତେଣୁ ଏଣେ ଭଗବାନ କହୁଛନ୍ତି ଏଥର ଯାଅ ବୃନ୍ଦାବନବାସୀମାନେ, ତୁମେ ଯାଅ, ଆଉ କିଛି ଚିନ୍ତା ନାହିଁ, ବର୍ତ୍ତମାନ ବର୍ଷା ପବନ ସବୁ ବନ୍ଦ ହୋଇଗଲା, ଯାଅ। କିନ୍ତୁ ସେମାନେ ଯିବା ପାଇଁ ଚାହୁଁନାହାନ୍ତି, କିଏ ଛାଡ଼ିକି ଯିବ କୃଷ୍ଣକୁ? 7 ଦିନ 7 ରାତି ହେଇକି କ'ଣ ସବୁବେଳେ ପାଇଁ ଏମିତି ଚାଲୁଥାନ୍ତା? ଯେତିକି ଦିନ ରହିଲେ ବା ସବୁବେଳେ ପାଇଁ ଚାଲିଥାନ୍ତା କି ନନ୍ଷ୍ଟପ୍? ଏଇଭଳି ଭାବରେ ସେମାନେ ଭାବୁଛନ୍ତି, କେହି ଯିବା ପାଇଁ ଚାହୁଁନାହାନ୍ତି, ବହୁତ କଷ୍ଟରେ ସବୁ ଯାଉଛନ୍ତି। କି ଆନନ୍ଦ ଭଗବାନଙ୍କ ଲୀଳା, ତାକୁ ସେମାନେ ବୁଲିପାରିବେ? ଗୋବର୍ଦ୍ଧନକୁ ଦେଖିଲା ମାନେ ବା ଯେକୌଣସି ପାହାଡ଼ ରହିଛି ଦେଖିଲା ମାନେ ସେ କୃଷ୍ଣଙ୍କର କଥା ମନେ ପଡ଼ିବ, ଟେକି ଦେଇଥିଲେ, ଆମେ ବିଶ୍ୱାସ କରିପାରୁନାହିଁ। ଯଦି କୁହାଯିବ ଏଇଭଳି ଭାବରେ ଗୋବର୍ଦ୍ଧନକୁ ଭଗବାନ ଧାରଣ କରିଥିଲେ, ନା ଏଇଟା ମିଛ କଥା କଳ୍ପନା କଥା, ଆମର ଯେଉଁ ରହିଛନ୍ତି ତଥାକଥିତ ଭକ୍ତ ବୋଲି କହୁଛନ୍ତି, ଭାଗବତମର ଦେଇଛନ୍ତି ସିଏ କ'ଣ ଟୀକା ଦେଇଛନ୍ତି, ସିଏ କୃଷ୍ଣଙ୍କୁ ଏଭଳି ଭାବରେ ଇଏ କରିଛନ୍ତି ଯେ କୃଷ୍ଣ ଜଣେ ସାଧାରଣ ମନୁଷ୍ୟ, ଟିକିଏ ଅଧିକ ଶକ୍ତିଶାଳୀ, ଗୋଟେ ଗୁମ୍ଫାଟେ ଅଛି ତା ତଳକୁ ପଶିଗଲେ ସେ ହାତ ଧରିଦେଲେ, କ'ଣ ନା ଗୁମ୍ଫା ହେଇଗଲା ବୋଲି ଏଇଭଳି ଭାବରେ ତାକୁ ବର୍ଣ୍ଣନା କରିଛନ୍ତି। ଭାରି ପ୍ରସିଦ୍ଧ ସିଏ ଲୋକ, ଆମେ ତାଙ୍କ ନାମ ନେବା ନାହିଁ। ତେଣୁ ଏଇଭଳି ଭାବରେ ଭଗବାନ କିଏ ବୁଝିପାରିବେ? ଭଗବାନ ଭକ୍ତ ଛଡ଼ା ଆଉ କିଏ ବୁଝିପାରିବେ? ଆଉ ଗୋପୀମାନେ ବୃନ୍ଦାବନବାସୀ ସମସ୍ତେ, ଆଉ ଗୋପୀମାନଙ୍କ କଥା କ'ଣ କହିବା? ସେମାନେ ସବୁ କେବେ ସୁବିଧା ପାଉନଥିଲେ, ସୁଯୋଗ ପାଉନଥିଲେ ଏକ ସମୟରେ ତାଙ୍କୁ ଦେଖିବା ପାଇଁ। କେବଳ ରାତି ହେଲେ ସେ ଯେତେବେଳେ ରାହସ ଲୀଳା ହେଲା ସେ ସମୟ ରାତିରେ ଯାହା ତାଙ୍କର ଦର୍ଶନ ମିଳେ, ଆଉ ଅନ୍ୟବେଳେ ଦିନବେଳା ଦେଖାଯାଆନ୍ତି ନାହିଁ, ପଳାଇଯାଆନ୍ତି ଗୋଚାରଣ କରିବା ପାଇଁ ବା ବତ୍ସାଚାରଣ କରିବା ପାଇଁ। ତେଣୁ ଏଇଟାକୁ ସରିତ ଶୈଳ ପାହାଡ଼କୁ ଦେଖିଦେଲା ମାନେ ସେ କଥା ମନେ ପଡ଼ିଯିବ, 7 ଦିନ 7 ରାତି ଛୋଟିଆ କଥା, ଏଭଳି ଲୀଳା ବୃନ୍ଦାବନରେ କେଉଁଠି ହେଇନାହିଁ, ଇଏ ଗୋଟିଏ ବିଲକ୍ଷଣ ଲୀଳା। ସମସ୍ତେ ଏକ ସମୟରେ ପିତା ମାତା ଭାଇ ଭଉଣୀ ଯାହା ଅଛନ୍ତି ସମସ୍ତେ, ପତି ସ୍ତ୍ରୀ ସ୍ୱାମୀ ସ୍ତ୍ରୀ ସମସ୍ତେ ମିଶିକିରି ରହିଛନ୍ତି, କୃଷ୍ଣଙ୍କର ରୂପକୁ ଆସ୍ୱାଦନ କରୁଛନ୍ତି। ତେଣୁ ଇନ୍ଦ୍ର ବୃନ୍ଦାବନବାସୀଙ୍କୁ ସାହାଯ୍ୟ କଲେ ନା ତାଙ୍କ ବିରୁଦ୍ଧରେ କଲେ, କ'ଣ ଏ ଘଟଣା? ଇନ୍ଦ୍ରଙ୍କ ମାଧ୍ୟମରେ ଭଗବାନଙ୍କ ଏ ଲୀଳାଟି ହେଲା। ଇନ୍ଦ୍ର ଯଦି ନ କରିଥାନ୍ତେ, ଭଗବାନ ଗୋବର୍ଦ୍ଧନ ଧାରଣ ନ କରିଥାନ୍ତେ, ତାହେଲେ ଆଜି ବ୍ରଜବାସୀମାନେ ଏଇଭଳି ଭାବରେ ଏଇ ସୁଯୋଗ ପାଇନଥାନ୍ତେ, ଏ ଆନନ୍ଦ ପାଇନଥାନ୍ତେ। ଏବଂ ସେମାନେ ତ ଯାହା ଆନନ୍ଦ ପାଇଲେ ଯାହା ହେଲା ସବୁ ଗଲା, ସେ ଆନନ୍ଦ ଆମମାନଙ୍କୁ ମଧ୍ୟ ବଣ୍ଟା ହେଉଛି, ଆମେ ମଧ୍ୟ ସେ ବିଷୟରେ ଚିନ୍ତା କରି ଆନନ୍ଦରେ ଅଭିଭୂତ ହୋଇଯାଉଛେ। ଭଗବାନଙ୍କ ଲୀଳା ଅଦ୍ଭୁତ ଲୀଳା। ତେଣୁ ସରିତ ଶୈଳ ବନ, ଗୋଟିଏ ବନ ନୁହଁ, ଦୁଇଟି ବନ ନୁହଁ, ଏକାଥରେ ଦ୍ୱାଦଶ ବାନ। ଜୟ ରାଧେ ଜୟ କୃଷ୍ଣ ଜୟ ବୃନ୍ଦାବନ। जी गोविंद गोपीनाथ मदन मोहन राम कुंड राधा कुंड गिरि गोवर्धन कालिंदी जमुना जय जय महावन केसी घाट बंसी बट द्वादश कानन सबलीला कैल चिनंदनंदन द्वादश कानन गोटे कान गोटे आज वन लीला हाला आउ गोटे वन आउ गोटे लीला आउ गोटे वन आउ गोटे लीला यही भाव बारटा वन रही जुआड़े जीव सबुआड़े सब भगवान स्मृति आस पहुँची जाऊँगी द्वादश वनोदेशा गाभो हाँ ठीक अच्छे तुम आउ ये करना तुम टे गाई चराओ भूली जीव ना गाई चरल मत भूली जीव गाई की मत से भाव कृष्ण लेकिन गाई सहित बहुत लीला है आम जो भगवान नाम नौ हरे कृष्णा 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 हरे 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 राम 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 आम माला रे 108 नाम जपुचे भगवान कि भगवान बसा चारण करुले गोचारण करुले माला रे गाभी मान नाम जप करुले गला गणी गणिक ने कालिंदी जमुना सब गौरी श्यामा यही भाव कही 108 है गोटे 108 गाँव कवि गले पुणी 108 है पुणी द्वितीय गले तीन गले यही भाव लक्ष लक्ष गावि अच्छा कौन छोटिया कथा ना कौन समस्ते कृष्ण चढ़ाऊ थे तेणु यही भाव में माड़ जप करे हाँ सब आसिले पुणी फेरला बेलू मत से जप करे आ गोटे गाई रही जाऊला हजिगला ना ये गाँ भी अच्छा के मन रख भगवान से सब माला जप करुले रत्नमाला रत्नमाला जप करुले आम विश्वनाथ चक्रवर्ती ठाकुर भाष्य कही कथा तेणु यही भाव में गाँ भी गोचारण कर स्मरण आसव एमती कि ना जो 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 समय से भूली कृष्ण को लीला एभली वेणुरा बाईम इमे उधम को देखिए कौन देखुन ए वेणु बाजुचना वेणु बाजुचना जुआड़े जुआड़े गले वेणु बाजु किए बजाऊ थे पिला माने किए बजाऊ थे वेणु बांसुरी वृंदावन बंसी के बजाइला वृंदावन बंसी के बजाइला एक राधा राधा नाम इला एक राधा राधा वृंदावन बंसी के बजाइला वृंदावन बंसी के बजाइला छिड़ला से छिद्र गंठी निबिबंध कला फिटी बसना चिंधे तर नोहिला एक नाम के बजाइला वृंदावन बंसी के बजाइला भाव में आम दशम स्कंद 21 अध्याय वेणु गीत आम के वेणु गीत गान करते तेणु कौटी कौटी वेणु बाजुची आड़े गल वेणु बजला मैंने कृष्ण कथा आसला कौन वेणु बाजला मैंने केते वेणु उपरे लीला सब रही वेणु गीत गोटे चैप्टर करदे दशम स्कंद 21 अध्याय वेणु गीत खाली वेणु उपरे विषय कहगला वेणु विषय भगवान बंशीपाई गोटे चैप्टर कहगला सुखदेव गोस्वामी कहले तेणु यही भाव में वेणु रवाइम से बाजुच वेणु शुणुना उद्धव शुणुची तो शुभुची तब को वेणु रवाइमे जुआड़े गले से वेणु बाजुच किए पिला बजाऊँ बर्तमान भी मत चल गो चारण हो सबू हो किए बांसुरी बजाऊँच किए कौन कर संकर्षण सहाय न संकर्षण खाली एकुटिया कृष्ण नुहति संकर्षण सहित रही संकर्षण सहाय न कृष्णना चरिता प्रभु कृष्ण द्वारा यही भाव अनेक लीला सब कौट भूली भगवान जो सब लीला होती वृंदावन में प्राय सब बड़े रहती बलराम ସଂକର୍ଷଣ ଶବ୍ଦ ବ୍ୟବହାର କରାଗଲା, ସମସ୍ତଙ୍କୁ ଆକର୍ଷଣ କରନ୍ତି, ସଂକର୍ଷଣ ସମସ୍ତଙ୍କୁ ଆକର୍ଷଣ କରିକିରି କୃଷ୍ଣଙ୍କ ସହିତ ସେ ଲୀଳା କରନ୍ତି। ଯେଉଁଥରକ ନଥିବେ ସେଥିରେ ଗୋଟେ ଅଲଗା ପ୍ରକାର ଲୀଳା ହେବ। ଯେଉଁଠି ବୃନ୍ଦାବନ କ'ଣ ବଳରାମ ଥିଲେ ଯେଉଁ ଲୀଳାଟି ହୋଇପାରିନଥାନ୍ତା, ତେଣୁ ବଳରାମ ନଥିଲେ ସେ ଲୀଳାଟି ହେଉଛି। ଯେମିତି କାଳିଆ ଦମନ ଲୀଳା, କାଳିଆ ଦମନ ଲୀଳା ଯେଉଁ ହୋଇଥିଲା ସେଦିନ ବଳରାମ ଯାଇନଥିଲେ, ତେଣୁ କୃଷ୍ଣ ଏଇଭଳି ଭାବରେ କାଳିଆ ହ୍ରଦରେ ବସିକିରି ଇଏ କଲେ, ସବୁ ଲୀଳାଟି କଲେ। ଦଶମ ସ୍କନ୍ଧ ଷୋହଳ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଲୀଳାଟି ଷୋହଳ ସତରରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଏ ଯେଉଁ ଲୀଳାଟି ହୋଇଥିଲା, ବଳରାମ ନଥିଲେ, ସେଦିନ ତାଙ୍କର ନକ୍ଷତ୍ର ତିଥି ଥିଲା ବୋଲି ସେ ଆସିନଥିଲେ। ତାପରେ ତ ଆରମ୍ଭ ହୋଇଗଲା ସବୁ ଆଉ, ସବୁ ପ୍ରକାର କ'ଣ ବିଭିନ୍ନ ପ୍ରକାର ଅଶୁଭ ସଙ୍କେତ ସବୁ ଦେଖାଗଲା। ସବୁ ଧାଇଁଲେ ବୃନ୍ଦାବନ, ସବୁ ଭାଇଲେ କେଉଁଠିକୁ ଯାଇଛନ୍ତି କୃଷ୍ଣ କହିକିରି, କୃଷ୍ଣଙ୍କର ଯେଉଁ ପାଦ ରହିଛି ପାଦ ପଦ୍ମରେ 19 ଚିହ୍ନ ରହିଛି, ସେ ଚିହ୍ନ ଦେଖି ଦେଖି ଯାଇ ପହଞ୍ଚିଗଲେ ଏ ଯେଉଁ ହ୍ରଦ ନିକଟରେ, କାଳିଆ ହ୍ରଦ ନିକଟରେ। ସେଇଠି ଦେଖିଲେ କୃଷ୍ଣ ଅଚେଷ୍ଟ ହୋଇକି ପଡ଼ିଛନ୍ତି, ନିଚେଷ୍ଟ ହୋଇଯାଇଛନ୍ତି। ସେମାନେ ଭାବିଲେ ଆମର କୃଷ୍ଣ ଚାଲିଗଲେ ଆଉ ନାହାନ୍ତି। ସମସ୍ତେ ଚାହୁଁଥିଲେ ଯେ ଜଳରେ ପ୍ରବେଶ କରିବେ, ଜଳ ଏଭଳି ରହିଛି ଛୁଁ ଛୁଁ ମୃତ୍ୟୁବରଣ କରିବେ, ପାନ କରିବା ତ ଅଲଗା କଥା, ଏଭଳି ରହିଛି। କିନ୍ତୁ ସଂକର୍ଷଣ ଭଗବାନ ବଳରାମ ସମସ୍ତଙ୍କୁ ଅଟକାଉଛନ୍ତି। କେମିତି ସମସ୍ତଙ୍କୁ ଅଟକାଇବେ? ପୁରୁଷ ଲୋକମାନଙ୍କୁ ଅଟକାଉଥିଲେ ସଂକର୍ଷଣ, ସ୍ତ୍ରୀ ଲୋକମାନଙ୍କୁ ଅଟକାଉଥିଲେ, ଅନ୍ୟ ଗୋପୀମାନେ ଅଟକାଉଥିଲେ। କେମିତି ଅଟକାଇଲେ ନା, ଭଗବାନ ସିଏ ନିଜକୁ ବିସ୍ତାର କରିଦେଲେ, କାହାକୁ ପ୍ରବେଶ କରିବା ପାଇଁ? ନନ୍ଦ ମହାରାଜ ଚାହୁଁଥିଲେ ଆଗ ପ୍ରବେଶ କରିବେ ବୋଲି, ଯଶୋଦା ମା ଚାହୁଁଥିଲେ ପ୍ରବେଶ କରିବେ ବୋଲି। ତେଣୁ ଏହିଭଳି ଭାବରେ ବଳରାମ ନଥିବାରୁ ସେ ଲୀଳାଟି ହୋଇଥିଲା, ନହେଲେ ବଳରାମ ଥିଲେ ସେ ଲୀଳାଟି ହୋଇପାରିନଥାନ୍ତା, କାଳିଆ ଦଳନ ଲୀଳାଟି ହୋଇପାରିନଥାନ୍ତା। ସେହିଭଳି ଭାବରେ ଆଉ ଗୋଟେ ଲୀଳା ଆଉ ଗୋଟେ ହୋଇଥିଲା, କେଉଁଠି ସେଇଟା ଯେଉଁ ଅଘାସୁର, ଅଘାସୁରକୁ ହତ୍ୟା କରିଥିଲେ ଭଗବାନ, ସେ ଲୀଳାଟିରେ ବଳରାମ ନଥିଲେ। ବଳରାମ ଥିଲେ ମଧ୍ୟ ହୋଇପାରିଥାନ୍ତା, କିନ୍ତୁ ବଳରାମ ଜାଣିପାରିଲେ ନାହିଁ। ଏଇଟା ଗୋଟେ ଆମେ ଜାଣିଲେ ବଳରାମ ଭଗବାନଙ୍କର ବିସ୍ତାର, କିନ୍ତୁ କୃଷ୍ଣଙ୍କର ମାୟା ଏଭଳି ବଳରାମ ଜାଣିପାରିଲେ ନାହିଁ। ଏ ଲୀଳାଟି ଭଗବାନ ନିଜକୁ ଯେଉଁ ବିସ୍ତାର କରିକିରି ଯେତେ ସଂଖ୍ୟକ ଗୋପବାଳକ ଅଛନ୍ତି, ଯେତେ ସଂଖ୍ୟକ ସେ ସମୟରେ ଥିଲେ ବାଛୁରୀମାନେ ଥିଲେ, ଭଗବାନ ପଞ୍ଚମ ବର୍ଷର ଲୀଳାଟି ହୋଇଥିଲା ଏଇଟା। ଏଇ ଲୀଳାଟିରେ ଭଗବାନ ବାଛୁରୀ ଚାରଣ ବର୍ଷା ଚାରଣ କରୁଥିଲେ। ଭଗବାନଙ୍କର ଯେତେବେଳେ ବୌଗଣ୍ଡ ବୟସ ଆରମ୍ଭ ହେଲା, ସେହି ସମୟରେ ସେ ଗାଭୀମାନଙ୍କୁ ଚରେଇଲେ। ତେଣୁ ଏଇ 5 ବର୍ଷରୁ 6 ବର୍ଷ ଯେଉଁ ଗୋଟିଏ ବର୍ଷ କାଳ ରହିଛି, କୁମାର ବୟସରୁ ପୌଗଣ୍ଡ ବର୍ଷ ପର୍ଯ୍ୟନ୍ତ, ଏ ଲୀଳା ଭଗବାନ ନିଜକୁ ବ୍ରହ୍ମା ଚୋରି କରି ନେଇଯାଇଥିଲେ, ତାଙ୍କର ବର୍ଷାମାନଙ୍କୁ ନେଇଯାଇଥିଲେ, ତାଙ୍କ ସାଙ୍ଗ ବାଳକମାନଙ୍କୁ ନେଇଯାଇଥିଲେ। କିନ୍ତୁ ଭଗବାନ ନିଜକୁ ଏଭଳି ବିସ୍ତାର କରି ଲୀଳା କରୁଥିଲେ, ବ୍ରଜବାସୀମାନେ ଜାଣିପାରିଲେ ନାହିଁ, ଆଉ ଗାଭୀମାନେ ଜାଣିପାରିଲେ ନାହିଁ, ଗୋପୀମାନେ ଜାଣିପାରିଲେ ନାହିଁ, ଏମିତିକି ବଳରାମ ମଧ୍ୟ ଜାଣିପାରିଲେ ନାହିଁ। ଇଏ ଗୋଟିଏ ଅଦ୍ଭୁତ ଲୀଳା, ଗୋଟିଏ ବର୍ଷ କାଳ ଏଭଳି ଲୀଳା ଚାଲିଲା। ସେ ଗୋଟିଏ ବର୍ଷ ହେଉଛି ତାଙ୍କର ସେଠିକାର ହେଉଛି ଗୋଟିଏ ତ୍ରୁଟି, ବ୍ରହ୍ମାଙ୍କର ଗୋଟିଏ ତ୍ରୁଟିରେ ଆମର ଗୋଟିଏ ବର୍ଷ ହୋଇଗଲା। ଏ ବର୍ଷ ଭଗବାନ ଏଭଳି ଲୀଳା କଲେ, ଥିଲା 4-5 ଦିନ, ସେଇଟାକୁ ଭଗବାନ ଜଣେଇଲେ, ବଳରାମଙ୍କୁ ଜଣେଇଲେ, ନହେଲେ ଆଉ କେହି ଜାଣିନାହାନ୍ତି, ବଳରାମ ଛଡ଼ା ଆଉ କେହି ଜାଣିନାହାନ୍ତି, ବଳରାମ ମଧ୍ୟ ଜାଣିପାରିନଥିଲେ। 5 ପ୍ରକାର ମାୟା କୃଷ୍ଣଙ୍କର ବଳରାମଙ୍କ ପାଖରେ ଲାଗିଥିଲା ବୋଲି କୁହାଯାଉଛି, ବର୍ଣ୍ଣନା କରାଯାଇଛି। 10 ସ୍କନ୍ଧ 16 ଅଧ୍ୟାୟରେ ଏଠି ବର୍ଣ୍ଣନା କରାଯାଇଛି। 5 ପ୍ରକାର, 16 ନୁହଁ, ଏଇଟା ହେଉଛି 12 ଅଧ୍ୟାୟରେ ଏଭଳି ସବୁ ରହିଥିଲା। ଆଉ କ'ଣ କହିବା, ବଳରାମ ମଧ୍ୟ ଜାଣିପାରୁନାହାନ୍ତି ଭଗବାନଙ୍କ ଏଇସବୁ ମାୟା, ଏଇଟା ବର୍ଣ୍ଣନା କରାଯାଇଛି। ଥିଲା 4-5 ଦିନ, ଦେଖିଲେ ଉପରେ ଗୋବର୍ଦ୍ଧନ ଉପରେ ଚଲାଉଥିଲେ, ବର୍ଷାଚାରଣ କରୁଥିଲେ, ସେହି ସମୟରେ ଗୋବର୍ଦ୍ଧନ ଉପରେ ଚରାଉଥିଲେ, ଗାଭୀମାନଙ୍କୁ ଚରାଉଥିଲେ, କିଏ ଯେଉଁ ବଡ଼ ବଡ଼ ଗୋପମାନେ ସବୁ ଗାଭୀମାନେ ଚରାଉଥିଲେ, ଆଉ ତଳକୁ ଏ ଛୋଟ ପିଲାମାନେ ସବୁ ଆସି ପହଞ୍ଚିଗଲେ, ତଳେ ଯେତେବେଳେ ଆସି ପହଞ୍ଚିଗଲେ ସବୁ ସେମାନେ ଗାଭୀମାନେ ଯେଉଁ ଦେଖିଲେ, ଗାଭୀମାନେ ଦେଖିଲେ ଲାଙ୍ଗୁଡ଼ ଟେକିକି ଧାଇଁଲେ, ସେ ଗୋବର୍ଦ୍ଧନ ଉପରୁ ତଳକୁ ଧାଇଁଲେ, ଆଉ ଯେମିତି ଗୋଟିଏ ଦୁଇ ଗୋଡ଼ରେ ଯାଉଛନ୍ତି, ଏଇଭଳି ଭାବେ ଲାଗିଲା, ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରିଛନ୍ତି। ତେଣୁ ଗୋପମାନେ ଯେଉଁ ତାଙ୍କୁ ଅଟକାଇ ପାରିଲେନି, ତାଙ୍କର ମଧ୍ୟ କ୍ରୋଧ ହେଲା, ଏ ପିଲାମାନେ କାହିଁକି ଏଠିକି ଆସିଲେ, ଏଠିକି ଆସିବା କଥା ନୁହଁ, କାହିଁକି ଆସିଲେ ସେମାନେ ମଧ୍ୟ କ୍ରୋଧ ପ୍ରକାଶ କରି ଆସୁଛନ୍ତି, ଧାଇଁ ଧାଇଁକି ଆସୁଛନ୍ତି, ବହୁ କଷ୍ଟରେ ଆସୁଛନ୍ତି, ହଁ ବାଡ଼ି ଧରିକି ଆସି ବାଡ଼ି ପକାଇବେ ଏଇଭଳିଆ ଭାବୁଛନ୍ତି, ଗାଈକି ଗାଭୀକୁ ବାଡ଼େଇବେ, ପିଲାମାନଙ୍କୁ ବାଡ଼େଇବେ, ଏଇଭଳି ଭାବରେ ରାଗରେ କ୍ରୋଧରେ ଆସୁଛନ୍ତି। କିନ୍ତୁ ଯେତେବେଳେ ପହଞ୍ଚିଗଲେ ସେତେବେଳେ କୁଆଡ଼େ ଫସଲ ଫାଟିଗଲା ତାଙ୍କ କ୍ରୋଧ, ତାଙ୍କୁ କୁଣ୍ଢେଇ ପକାଇଲେ, ତା ପିଲାମାନଙ୍କୁ କୁଣ୍ଢେଇକି ଖାଲି ମୁଖକୁ କ'ଣ ଆଘ୍ରାଣ କରିବା ପାଇଁ ବସିଲେ ତାଙ୍କର ନା କ'ଣ ମସ୍ତକକୁ, ଏଇଭଳି ଭାବରେ ବର୍ଣ୍ଣନା କରାଯାଇଛି। ଚାରି ପ୍ରକାର ମାୟା ଥିଲା, ବିଶ୍ୱନାଥ ଚକ୍ରବର୍ତ୍ତୀଙ୍କୁ ତାଙ୍କୁ କହିଛନ୍ତି। ଏଇଭଳି ଭାବରେ ଏ ମାୟା ଦୂର ହେଲା ପରେ ବଳରାମ ଜାଣିଲେ ଯେ ନିଜେ କୃଷ୍ଣ ନିଜକୁ ବିସ୍ତାର କରିଛନ୍ତି, ଆଉ କେହି ଜାଣିନଥିଲେ ସେ କଥା, ଏପର୍ଯ୍ୟନ୍ତ ମଧ୍ୟ ଜାଣିନାହାନ୍ତି, ଏପର୍ଯ୍ୟନ୍ତ ମଧ୍ୟ ଜାଣିନାହାନ୍ତି ଯେ ଏଭଳି ଲୀଳାଟି ହୋଇଥିଲା। ତେଣୁ ଏହି ଲୀଳାକୁ ସୁଖଦେବ ଗୋସ୍ୱାମୀ କହିବା ପାଇଁ ଚାହୁଁନଥିଲେ, ଏ ଲୀଳାଟି ଖାଲି କହିଦେଲେ ଯେ ଭଗବାନଙ୍କର ଗୋଟେ ଲୀଳା ହୋଇଥିଲା, ଆଭାସୁର ବଦ୍ଧ ଲୀଳାଟି ଯେମିତି ହୋଇଥିଲା, କୁମାର ବୟସରେ ହୋଇଥିଲା, ତାଙ୍କୁ ସାଙ୍ଗ ସାଙ୍ଗ ବାଳକମାନେ ପୌଗଣ୍ଡ ବୟସରେ ବର୍ଣ୍ଣନା କଲେ, ଖାଲି ଏତିକି କହିକିରି ଆଉ ଅଘାସୁର ଯେଉଁ ବଦ୍ଧ ସେତିକି କହିଦେଲେ, ଆଉ କିଛି କହିଲେ ନାହିଁ। ଏତିକି ଯେତେବେଳେ କହିଦେଲେ ପରୀକ୍ଷିତ ମହାରାଜ କ'ଣ ସାମାନ୍ୟ ଶ୍ରୋତା କି? ପରୀକ୍ଷିତ ମହାରାଜ ସେ କ'ଣ ଶୁଣୁଥିଲେ ଭଗବତ କଥା? ଶୁଣୁଥିଲେ, ସେ ପାନ କରୁଥିଲେ। ଗୋଟେ ଶ୍ଳୋକ ଅଛନ୍ତି ଦ୍ୱିତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ, ଦ୍ୱିତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଥିଲେ, ପ୍ରଭୁ ମୋର ସାତ ଦିନ ଆୟୁଷ ଅଛି, ମୁଁ କ'ଣ କରିବି? ତେଣୁ ସୁଖଦେବ ଗୋସ୍ୱାମୀ ପ୍ରଥମ ସ୍କନ୍ଧ 19 ଅଧ୍ୟାୟରେ ଏ ପ୍ରଶ୍ନଟି ପଚାରିଲେ ପରୀକ୍ଷିତ ମହାରାଜ। ତେଣୁ ଦ୍ୱିତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ ସିଧାସଳଖ ପ୍ରଶ୍ନର ଉତ୍ତର ଦେବା ଆରମ୍ଭ କଲେ, ଭଗବାନଙ୍କ ମଙ୍ଗଳାଚରଣ ମଧ୍ୟ କରିନାହାନ୍ତି, ଭୁଲିଗଲେ। ତେଣୁ କହିଦେଲେ, ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ଶ୍ରୋତବ୍ୟ କୀର୍ତ୍ତିତବ୍ୟଶ୍ଚ ସ୍ମର୍ତ୍ତବ୍ୟଶ୍ଚ ଇଚ୍ଛତା ଅଭୟମ୍। ସାଧାରଣତଃ ଲୋକମାନେ ଯାହା କରିବା କଥା ନୁହଁ ତାହା ହିଁ କରୁଛନ୍ତି। ଏ ଯେଉଁ ପ୍ରଶ୍ନ ଥିଲା ତା ଦେହରେ ଗୋଟେ ଥିଲା, କ'ଣ କରିବା କଥା ନୁହଁ? କିଂ ଶ୍ରୋତବ୍ୟମ୍ ଅଥ ଜାପ୍ୟମ୍ କିଂ ସ୍ମର୍ତ୍ତବ୍ୟମ୍ ନୁଭି ପ୍ରଭୁ ସ୍ମର୍ତ୍ତବ୍ୟମ୍ ଭଜନୀୟମ୍ ବା କିଂ ବୃହି ଯଦ୍ବା ବିପର୍ଯ୍ୟୟମ୍। କ'ଣ ଶୁଣିବା କଥା, କ'ଣ ଭଜନ କରିବା କଥା, କ'ଣ କହିବା କଥା, ଏବଂ କ'ଣ ଆମର କର୍ତ୍ତବ୍ୟ, ଏବଂ କ'ଣ କରିବା କଥା ନୁହଁ, ସେଇଟା ମଧ୍ୟ କୁହନ୍ତୁ। ତେଣୁ ସୁଖଦେବ ଗୋସ୍ୱାମୀ ଯେଉଁ ଆରମ୍ଭରେ କହିଲେ, କ'ଣ କହି ପରୀକ୍ଷିତ, ଲୋକମାନେ ଏତେ ଅଭାଗା ହତଭାଗା, ଯେଉଁଟା କରିବା କଥା ନୁହଁ, ମନୁଷ୍ୟ ଜନ୍ମ ପାଇକିରି ସେମାନେ ସେଇଭଳି ପଶୁଭଳି ଜୀବନଯାପନ କରୁଛନ୍ତି, ହଜାର ହଜାର କଥା କହୁଛନ୍ତି, ହଜାର ହଜାର ପ୍ରାଇଜ୍ ପାଉଛନ୍ତି, ହଜାର ହଜାର ସମ୍ମାନ ପାଉଛନ୍ତି, କେତେ କ'ଣ ହେଉଛି, କିନ୍ତୁ ଯେଉଁଟା କରିବା କଥା ନୁହଁ ସେଇଟା ହିଁ କରୁଛନ୍ତି, ଯେଉଁଟା କରିବା କଥା ସେଇଟା କରୁନାହାନ୍ତି। ତେଣୁ ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ଶ୍ରୋତବ୍ୟ କୀର୍ତ୍ତିତବ୍ୟଶ୍ଚ ସ୍ମର୍ତ୍ତବ୍ୟଶ୍ଚ ଇଚ୍ଛତା ଅଭୟମ୍। ଯେଉଁମାନେ ଅଭୟ ଚାହୁଁଛନ୍ତି ସେମାନେ ଭଗବାନଙ୍କର କଥା ଶ୍ରବଣ କରିବେ, କୀର୍ତ୍ତନ କରିବେ, ଏବଂ ସ୍ମରଣ କରିବେ। ଏ ତିନୋଟି ନବଦା ଭକ୍ତିରୁ ଏ ତିନୋଟି ହେଉଛି ମୁଖ୍ୟ। ଆଚ୍ଛା, ଏଇ କଥାକୁ ପୁଣି ଆଉ ଥରେ ଦ୍ୱିତୀୟ ଅଧ୍ୟାୟରେ କହିଲେ, ଅନ୍ତିମରେ କହିଲେ, ତସ୍ମାତ୍ ସର୍ବାତ୍ମନ ରାଜନ୍ ହରି ସର୍ବତ୍ର ସର୍ବଦା ଶ୍ରୋତବ୍ୟ କୀର୍ତ୍ତିତବ୍ୟଶ୍ଚ ସ୍ମର୍ତ୍ତବ୍ୟ ଭଗବାନ ନୁଣାମ୍। ସେ କଥାକୁ ରିପିଟ୍ କଲେ, ଟିକିଏ ଅଲଗା ପ୍ରକାର କହିଲେ, ତସ୍ମାତ୍ ସେଥିପାଇଁ କହିଲେ, ସର୍ବାତ୍ମନା ଭଗବାନ ଯିଏକି ସମସ୍ତଙ୍କର ଆତ୍ମା, ପରମାତ୍ମା ରୂପରେ ସବୁଠାରେ ଅଛନ୍ତି ରାଜନ୍, ହରି ସିଏ ହରି ସମସ୍ତଙ୍କୁ ମନଙ୍କୁ ପ୍ରଦାନ ଆନନ୍ଦ ପ୍ରଦାନ କରନ୍ତି, ସର୍ବତ୍ର ସର୍ବଦା, ସର୍ବତ୍ର କହିଲେ ସବୁ ସ୍ଥାନରେ, ଏମିତିକି କେଉଁ ସ୍ଥାନରେ ଭଗବାନ କଥା ନେବା କଥା ନୁହଁ, କେଉଁ ସ୍ଥାନରେ, ସର୍ବତ୍ର, ଲାଟିନ୍ରେ ମଧ୍ୟ ନେବା ନେବେ, ସର୍ବତ୍ର ସର୍ବଦା, ସର୍ବଦା କହିଲେ ସବୁ ସମୟରେ, ଖାଇବା ଖାଇଲା ବେଳେ, ଶୋଇଲା ବେଳେ, ଯାହା କଲାବେଳେ, ସର୍ବଥା ସର୍ବତ୍ର ସର୍ବଦା ଭଗବାନ ମଧ୍ୟ ସେ କଥା କହିଲେ ଦ୍ୱିତୀୟ ସ୍କନ୍ଧ ନବମ ଅଧ୍ୟାୟରେ, ଯେଉଁ ଚତୁଃଶ୍ଳୋକୀ ଭାଗବତମରେ ଅନ୍ତିମ ଶ୍ଳୋକଟି ମଧ୍ୟ ଏଇଟା ଥିଲା, ସର୍ବତ୍ର ସର୍ବଦା ଏତାବଦେବ ଜିଜ୍ଞାସନ ତତ୍ତ୍ୱ ଜିଜ୍ଞାସନାତ୍ମନା ଅନ୍ୱୟ ବ୍ୟତିରେକାଭ୍ୟାମ ଯତ୍ ସାତ୍ ସର୍ବତ୍ର ସର୍ବଦା। ଭଗବାନଙ୍କର ଲୀଳା ଏଭଳି, ସର୍ବତ୍ର ସର୍ବଦା, ଆଉ କେଉଁ ଆଉ ସବୁ ଜିନିଷ ସବୁଟା ହେଇପାରିବ ନାହିଁ ବା ସବୁ ସମୟରେ ହେଇପାରିବ ନାହିଁ, ତା ପାଇଁ ସମୟ ନିର୍ଦ୍ଦିଷ୍ଟ ସମୟ ରହିଛି, ନିର୍ଦ୍ଦିଷ୍ଟ ସ୍ଥାନ ରହିଛି, ଏସବୁ ରହିଛି। ଆମର ଶ୍ରୀଶ୍ରୀମନ୍ତ ଗୌରବନ୍ଦ ସେ ମହାରାଜ କହୁଥିଲେ, ଆମେ ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ନା, ତମେ ଯଦି କ'ଣ ଗାୟତ୍ରୀ ମନ୍ତ୍ର ଜପ କରିବ ସବୁଠାରେ କରିପାରିବ, ଗାୟତ୍ରୀ ମନ୍ତ୍ର ଜପ କରିବା ପାଇଁ ହେଲେ ସବୁ ସୁତୁ ଦେଶେ ପ୍ରତିଷ୍ଠାପ୍ୟ ସ୍ଥିରମାସନ ମହାତ୍ମନ ନାହାତୁ ଚିତମ ଏସବୁ ରହିଛି। ଏସବୁ ନିୟମ ହେଲେ ଯାଇକି ଜଣେ ଗାୟତ୍ରୀ ମନ୍ତ୍ର କରିବ। ଓଂ ଭୂର୍ଭୁବଃ ସ୍ୱଃ ତସ୍ୟ ବିଦୁର୍ବରେଣ୍ୟମ୍ ଭର୍ଗଦେବସ୍ୟ ଧୀମହି ଧିୟୋ ୟୋ ନ ପ୍ରଚୋଦୟାତ୍। ଏସବୁ ସବୁ ସ୍ଥାନରେ ହେଇପାରିବ ନାହିଁ, କିନ୍ତୁ ଭଗବାନଙ୍କର ନାମ ଏଭଳି ଯେଉଁଠି ତତ୍ରାର୍ପିତା ନିୟମିତ ସ୍ମରଣୀୟ କାଳ କୌଣସି ନିୟମ କୌଣସି ସମୟରେ ପ୍ରତିବନ୍ଧକ ରଖାଯାଇନି ଭଗବାନଙ୍କ କୃପା ଏତେ। କିନ୍ତୁ ଦୁର୍ଦୈବ ମିଦୃଶୀ ମିହାଜନୀ ନାନୁ ରାଗ ଆମେ ହତଭାଗା ଯାହାବି ହଉ, ଏହିଭଳି ଭାବରେ ଶ୍ରୋତବ୍ୟ କୀର୍ତ୍ତିତବ୍ୟ ସ୍ମର୍ତ୍ତବ୍ୟ ଭଗବାନ ନୁଣାମ ଭଗବାନଙ୍କର ମନୁଷ୍ୟମାନଙ୍କ କର୍ତ୍ତବ୍ୟ ହେଉଛି ସେଇଟା ଶ୍ରବଣ କରିବେ, କୀର୍ତ୍ତନ କରିବେ ଏବଂ ସ୍ମରଣ କରିବେ। ଏଇଟା କେଉଁମାନେ କରିବେ ନା ଯେଉଁମାନଙ୍କର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେଉଁମାନଙ୍କର ଅଜାତ ରତି, ଅଜାତ ଯଦି ରତି ଆସିନାହିଁ ଭଗବାନ କଥାରେ ରତି ଆସିନାହିଁ ବା ଆନନ୍ଦ ପ୍ରାପ୍ତ ହେଉନାହାନ୍ତି ସେମାନେ ଶୁଣିବେ। କିନ୍ତୁ ଯେଉଁମାନଙ୍କର ଭଗବାନ କଥାରେ ରତି ଆସିଗଲାଣି ସେମାନେ କ'ଣ ଶୁଣିବେ ଭଗବାନ କଥା? ସେମାନେ ଶୁଣିବେ ପାନ କରିବେ, ପିବନ୍ତି ଯେ ଭଗବତ ଆତ୍ମନ ସତାମ କଥାମୃତଂ ଶ୍ରବଣ ପୁଟେଷୁ ସମୃତମ ପୁନନ୍ତି ତେ ବିଷୟ ବିଦୂଷିତାଶ୍ରୟମ ବ୍ରଜନ୍ତି ତଚରଣ ସରୁଭାନ୍ତିଗମ। 2237 ଏକଥା କୁହାଗଲା ଯେଉଁମାନଙ୍କର ଜାତରତିତ୍ୱ ବ୍ୟଜିତମ, ଯେଉଁମାନେ ରତି ଆସିଗଲାଣି ଭଗବାନ କଥାରେ ରତି ଆସିଗଲାଣି ଆନନ୍ଦରେ ଅଭିଭୂତ ହୋଇଯାଉଛନ୍ତି ସେମାନେ ଭଗବାନ କଥା ଶୁଣନ୍ତି ନାହିଁ। ଆମେ ବାରମ୍ବାର କହୁ ଶୁଣ ଶୁଣ କଥା କୁହନା, ଶୁଣନ୍ତୁ ଆମ କଥା, ମୋ କଥା ନୁହଁ ଭଗବାନ କଥାଟା ଶୁଣ। ତମେ କଥା କହିଲେ ତମେ ଡିଷ୍ଟର୍ବ ହେଉଛ, ମୋତେ ବି ଡିଷ୍ଟର୍ବ କରୁଛ, ଆମେ କହିଲେ ମଧ୍ୟ ଶୁଣୁନାହାନ୍ତି ଅନ୍ୟମାନେ। କିନ୍ତୁ ଯେଉଁମାନେ ଭଗବାନ କଥା ପାନ କରୁଛନ୍ତି ତାଙ୍କୁ କହିବାକୁ ପଡ଼ିବ ତମେ କଥା କୁହନା ଆମେ ଡିଷ୍ଟର୍ବ ହେଉଛି ବୋଲି। ସେମାନେ ତ ପାନ କରୁଛନ୍ତି ଆଉ ସେମାନେ କେଉଁଠି କଥା ପାଟିରୁ ବାହାରିବ ତାଙ୍କର? ପିବନ୍ତି ଯେ ଭଗବତ ଆତ୍ମନ ସତାମ ଭଗବାନଙ୍କର କଥା ସତାମ ଭଗବାନ ଭକ୍ତମାନେ ସେମାନେ ପାନ କରନ୍ତି। କେଉଁଭଳି ଭାବରେ ପାନ କରନ୍ତି କଥା ନା ଶ୍ରବଣ ପୁଟେଷୁ କଥାମୃତ, ଇଏ ହେଉଛି କଥା ରୂପ ଅମୃତ, ଏ ଖାଲି କଥା ନୁହଁ କଥାମୃତ, ଭଗବାନ କଥା ହେଉଛି ଅମୃତ। ଅମୃତ କ'ଣ ଲୋକମାନେ ଜାଣନ୍ତି ନାହିଁ, ଆମେ ଖାଲି ଜାଣିଛୁ ଅମୃତ ଭଣ୍ଡା, ଏ କ'ଣ ଫଳ ନୁହଁ ନା ଅମୃତ ଭଣ୍ଡା ଦେଉନ, ଅମୃତ ଭଣ୍ଡା ଆମେ ଜାଣିଛୁ କିନ୍ତୁ କଥାମୃତ କ'ଣ ଅଛି ଆମେ ଜାଣିନାହୁଁ। କଥାମୃତଟା କ'ଣ ସେଇଟା? ଏଇ କଥାମୃତ, ଏଇ ଯେଉଁ କଥା ଚାଲିଛି ବର୍ତ୍ତମାନ ଏଇଟା ହେଉଛି କଥାମୃତ, ଭଗବାନ କଥା। କଥାମୃତମ ଶ୍ରବଣ ପୁଟେ, କେମିତି ସେ ପାନ କରନ୍ତି? ମୁଖ ମାଧ୍ୟମରେ ନା ନା, ମୁଖ ମାଧ୍ୟମରେ କ'ଣ ଶୁଣିପାରିବେ? କର୍ଣ୍ଣ ମାଧ୍ୟମରେ ଭଗବାନ ଦେଇଛନ୍ତି, ଏଭଳି କର୍ଣ୍ଣ ଦେଇଛନ୍ତି ସେଥିରେ ସେମାନେ ପାନ କରିବେ। ସେମାନେ ଶୁଣିବେ ନାହିଁ, ସେମାନେ ପାନ କରିବେ। ପାନ କଲେ ତୁମେ ଭଗବତ ଧାମକୁ ଯିବ, ଶୁଣିଲେ ଭୌତିକ ଜଗତରେ ଅଟକିକି ରହିବ। ତମେ ପାନ କରିନ ଭଗବାନ କଥା ଆଉ ତୁମେ କ'ଣ ଭଗବତ ଧାମକୁ ଯିବ? ଭଗବାନ ସେଥିପାଇଁ କଥା କହିଲେ ନା ଭାଗବତ ମୁଁ ଆରମ୍ଭରେ କହିଲେ, ସତ ଗୋସ୍ୱାମୀ ଆରମ୍ଭରେ କହିଲେ ଭାଗବତ, ମୋର ମଝିରେ କହିଲେ ନାହିଁ କି ଅନ୍ତିମରେ କହିଲେ ନାହିଁ, ଆରମ୍ଭରେ କହିଦେଲେ ଏକଥା। ଧର୍ମ ସୁନୁଷ୍ଠିତାଂ ପୁଂସାଂ ବିଶ୍ୱକ୍ଷେନ କଥା ସୁଧ ନୋତ୍ପାଦ ଯଦି ରତି ଶ୍ରମ ଏଭଳି କେବଳମ, ଏଭଳି ଶବ୍ଦ ଏଭଳି ଶ୍ଳୋକ ଏଭଳି ଶବ୍ଦ କେଉଁଠି ବର୍ଣ୍ଣନା କରାଯାଇ ନାହିଁ 18,000 ଶ୍ଳୋକ ଭିତରେ। ଏଇ ଗୋଟିଏ ଶ୍ଳୋକ ବିଲକ୍ଷଣ, ଶ୍ରମ ଏବ ହି କେବଳମ। ଦେଖ ଯଦି ଆମେ ଧର୍ମ ପାଳନ କରୁଛେ ଭଗବାନ କଥାରେ ରତି ଆସିଲା ନାହିଁ, ନୂତ୍ପାଦ ଯଦି ରତି ଶ୍ରମ, ସେ କେବଳ ଶ୍ରମ ହେଲା ନା ଆଉ କିଛି ନାହିଁ ନା, ଶ୍ରମ ଏବ ନିଶ୍ଚିତ ଶ୍ରମ, ଶ୍ରମ ହିଁ ଶ୍ରମ, କେବଳ ଶ୍ରମ ଏବ ବାସ୍ତବିକ ଶ୍ରମ ନା ଆଉ କିଛି ନାହିଁ ନା, ହି ଶ୍ରମ ଏବ ହି ନା ଆଉ କିଛି ହେଉଛି ନା ନା, କେବଳ ଶ୍ରମ ଏବ ହି କେବଳ, ପାଟି ବନ୍ଦ ଆଉ କିଛି କହିବାର ନାହିଁ। ଭଗବାନ କଥାରେ ଯେଉଁମାନଙ୍କ ରତି ଆସିଯାଇଛି ସେମାନେ କଥା ଶୁଣନ୍ତି ନାହିଁ, ସେମାନେ ପାନ କରନ୍ତି। କିଭଳି ନା ଏଇଭଳି ଭାବରେ, ପିବନ୍ତି ଯେ ଭଗବତ ଆତ୍ମନ ସତାମ କଥାମୃତଂ ଶ୍ରବଣ ପୁଟେଷୁ ସମୃତମ ପୁନନ୍ତି ତେ ବିଷୟ ବିଦୂଷିତା ସ୍ୱୟଂ। ପାନ କଲେ ତାର ଫଳ କେମିତି ଅଛି ନା, ହଁ ପୁନନ୍ତି ସେ ପବିତ୍ର ହେଇଯାଆନ୍ତି, ବିଷୟ ବିଦୂଷିତା ସ୍ୱୟଂ, ବିଷୟ ବିଷୟରେ ଯେଉଁ ବୁଡ଼ିକି ରହିଛନ୍ତି ତାଙ୍କର ଯେଉଁ ହୃଦୟ ସବୁ, ହୃଦୟ ଭିତରେ ଯେଉଁ ଅନର୍ଥ ସବୁ ରହିଛି ସେ ବିଷୟ ବିଷୟ ସବୁ ରହିଛି ସବୁ ଚାଲିଯିବ, ସଫା ହେଇଯିବ। ପୁନନ୍ତି ତେ ବିଷୟ ବିଦୂଷିତା ସ୍ୱୟଂ, ତାପରେ ବ୍ରଜନ୍ତି ତ ଚରଣ ସର୍ବହାତିକମ୍, ଖାଲି ତାଙ୍କର ହୃଦୟ ଶୁଦ୍ଧ ହେଇଗଲା, ଭୌତିକ ଜଗତ ରହିବେ, ଆନନ୍ଦରେ ରହିବେ ନା, ସେ ବ୍ରଜନ୍ତି ସେମାନେ ଚାଲିଲେ କୁଆଡ଼େ ଯିବେ, ତା ଚରଣ ଯାହାଙ୍କର କଥା ଶୁଣିଲେ ତାଙ୍କ ପାଦପଦକୁ ଯିବେ, ସରୋରୁହା ତାଙ୍କ ଚରଣର ପଦ୍ମ ପାଖକୁ ଯିବେ, ଅନ୍ତିକମ୍ ଚରଣ ସରୋରୁହା ଅନ୍ତିକମ୍, ଏଭଳି ପାନ କରିବେ ସେମାନେ। ଆଉ ପରୀକ୍ଷିତ ମହାରାଜ କ'ଣ ଶୁଣୁଥିଲେ, ସେ ପାନ କରୁଥିଲେ। ଯେତେବେଳେ ଦଶମ ସ୍କନ୍ଧ ଆରମ୍ଭରେ ସୁଖଦେବ ଗୋସ୍ୱାମୀ ଭଗବାନଙ୍କ ଲୀଳାକୁ ନବମ ସ୍କନ୍ଧ ଚବିଶ ଅଧ୍ୟାୟରେ ସଂକ୍ଷେପରେ ଦୁଇ ଚାରିଟି ଶ୍ଳୋକରେ କହିଦେଲେ, ତେଣୁ କହିବାର ଉଦ୍ଦେଶ୍ୟ ଥିଲା, ପରୀକ୍ଷିତ ତୁମେ ଏତେ ଦିନ ଏତେ ରାତି ହୋଇଗଲାଣି, ତିନି ଦିନ ତିନି ରାତି ପାଖାପାଖି ହୋଇଗଲାଣି କି ଚାରି ଦିନ କିଛି ସମୟ ହୋଇଗଲାଣି, ଏହିଭଳି ଭାବରେ ତୁମେ ଟିକିଏ ବିଶ୍ରାମ ନିଅ, ଟିକିଏ ଅନ୍ତତଃ ପକ୍ଷେ ଟିକିଏ ପାଣି ଟିକିଏ ଜଳ ଟିକିଏ ଗ୍ରହଣ କର, ବା ଟିକିଏ ଖାଦ୍ୟ ଟିକିଏ ନିଅ, ନହେଲେ ଟିକିଏ ବିଶ୍ରାମ ନିଅ, ଆଖି ବୁଝିକି ଟିକିଏ ବସିଯା, ପାଞ୍ଚ ମିନିଟ୍ ଟିକିଏ ଗଡ଼ି ପଡ଼ ଟିକିଏ, ବସିକିରି ସମସ୍ତେ ରହିଛନ୍ତି, ପିଛାକୁ କାଟିବ, ଆମେ ଦୁଇ ତିନି ଘଣ୍ଟା ରହିଲା ମାନେ ଆଉ ଆମେ ବସିପାରିବୁ ନାହିଁ, ଗଦିପଦି ପଡ଼ିକିରି ମୋତେ ସେଠି କ'ଣ ଗଦିପଦି ଥିଲା ନା କ'ଣ। ତେଣୁ ସୁଖଦେବ ଗୋସ୍ୱାମୀ ସେଇଥିପାଇଁ ଦୁଇ ଚାରୋଟି ଶ୍ଳୋକରେ କହିଦେଲେ ଭଗବାନଙ୍କ ଲୀଳାଟିକୁ। ତେଣୁ ପରୀକ୍ଷିତ ମହାରାଜ ଆରମ୍ଭ କଲେ, ପ୍ରଭୁ ନୈସାହାତି ଦୁଃସହା କ୍ଷୁନ୍ମାଂ ତକ୍ତ ତମପି ବାଧତେ ପିବନ୍ତମ ତନ୍ମୁଖାମ୍ବୁଜମ ଚିଉତମ ହରି କଥାମୃତମ। ପ୍ରଭୁ ଆପଣ ଭାବୁଛନ୍ତି କି ମୁଁ ଖାଇଲି ନାହିଁ, ଖାଦ୍ୟ ଗ୍ରହଣ କରିନାହିଁ, ବା ପାନୀୟ ଟିକିଏ ଜଳ ବି ନେଇନାହିଁ, ବା ଟିକିଏ ବିଶ୍ରାମ ନେଇନାହିଁ, ମୋତେ କଷ୍ଟ ହେଉଛି ନା। ପ୍ରଭୁ ନୈସା ଅତି ଦୁଃସହା କ୍ଷୁଦା, ଆମେ ନଅଟାରୁ ସାଢ଼େ ନଅଟା ହୋଇଗଲେ ଆମେ ଆଉ ରହିପାରିବୁ ନାହିଁ, କିନ୍ତୁ ଏ କ୍ଷୁଧା ଅତି ଦୁଃ କେହି ସହ୍ୟ କରିପାରିବେ ନାହିଁ, କିନ୍ତୁ ମୋତେ କିଛି କଷ୍ଟ ହେଉନାହିଁ, ମୁଁ ତିନି ଦିନ ହେଲାଣି, ତିନି ରାତି ହୋଇଗଲାଣି ଖାଇନାହିଁ, ମୋତେ ଜଣାପଡ଼ୁନାହିଁ। ଆମର ଗୋଟିଏ ଦିନ ହେଇଥିଲା ବର୍ଷକରେ, ଗୋଟିଏ ଦିନ ହେଉଛି କ'ଣ ନିର୍ଜଳା, ଜନ୍ମାଷ୍ଟମୀ ରାତି ବାରଟାରେ ଖାଇବେ ନା, ନିର୍ଜଳାରେ ପୁରା ଖାଇବା ତ ନାହିଁ, ଜଳ ବି ପାନ ନାହିଁ, ଏଭଳି ବ୍ୟବସ୍ଥା କରିଛନ୍ତି ଭଗବାନ, ଆମେ ରହିପାରୁଛେ, ଆମେ ମରିଯିବୁ, ଆମେ ମରିଯିବୁ, ବାପରେ ବାପ। କିନ୍ତୁ ଇଏ ଭଗବାନ କଥା ପାନ କରୁଛନ୍ତି, ନୈସାହାତି ଦୁଃସାହା ଏଇଟାକୁ କେହି ସହ୍ୟ କରିପାରିବେ ନାହିଁ, କିନ୍ତୁ ଏ କ୍ଷୁଧା ମୋତେ କିଛି କଷ୍ଟ ଦେଉ ନାହିଁ। କ୍ଷୁଧା ତକ୍ତଦମ ବି, ଖାଦ୍ୟ ତ ଛାଡ଼, ପାନୀୟ ଟିକେ ବି ଜଳ ବି ଟିକେ ନେଉନାହାନ୍ତି, କେହି ବଟଲ୍ ରଖିନଥିଲେ ପାଣି ବଟଲ୍, ଯଦି ତକ୍ତଦମ ବି ନ ବାଧତେ କେମିତି ବାଧୁ ନାହିଁ ତୁମକୁ, ନା ପିବନ୍ତମ ତନ୍ ମୁଖାମ୍ବୁଜମ, ସେ କହିଲେଣି ମୁଁ ଶୁଣୁଛି, ଶୁଣନ୍ତମ ତନ୍ ମୁଖାମ୍ବୁଜମ, ସେ କହିଲେ ପିବନ୍ତମ, ମୁଁ ପାନ କରୁଛି ନା ମୁଁ କ'ଣ ଶୁଣୁଛି କଥା, ପିବନ୍ତମ ତନ୍ ମୁଖାମ୍ବୁଜମ, ନା ମୋଟ ମୁଖରୁ କ'ଣ ଅଛି କି ପାନ କରିବ, ନା ଚିଉତମ ହରି କଥାମୃତମ, ତୁମ ମୁଖ ପଦ୍ମରୁ ଯେଉଁ ଆସୁଛି କଥା ଯେଉଁ କହୁଛ ହରି କଥାମୃତ, ଇଏ ହରିଙ୍କର କଥା, କଥାମୃତ ଖାଲି କଥା ନୁହଁ, କଥାମୃତ ହରି କଥାମୃତକୁ ଆମେ ପାନ କରୁଛୁ। ଆଉ ବର୍ତ୍ତମାନ ଯଦି ବନ୍ଦ କରିଦେବ ବୋଧେ କଷ୍ଟ ହେବ, ମୁଁ ଜାଣିପାରିବି ହଁ ଭୋକ ହେଉଛି ବୋଲି, ନହେଲେ ଜାଣିପାରିବି ନାହିଁ। ତେଣୁ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଲେ, ପ୍ରଭୁ କାହିଁକି ଏ କଥା କହିଲେ, କୁମାର ବୟସର ଲୀଳାଟିକୁ ପଗଣ୍ଡ ବୟସରେ କାହିଁକି ବର୍ଣ୍ଣନା କଲେ, କାରଣ କ'ଣ, ହ୍ୱାଟ୍ ଇଜ୍ ଦ ରିଜିନ୍, କ'ଣ କାରଣ, କୁମାର ଯେଉଁ ଲୀଳା ଯେବେ ହେଲା ସେ ସନ୍ଧ୍ୟାବେଳେ ଆସିଲେ ବାଳକମାନେ କହିବେ ତାଙ୍କ ମାଆଙ୍କୁ, ତାଙ୍କର ପିତାଙ୍କୁ, ତାଙ୍କର ଭାଇ ବନ୍ଧୁ ସମସ୍ତଙ୍କୁ କହିବେ, ସେ ଆରମ୍ଭ କରିଦେବେ, କଥା ଆରମ୍ଭ ହୋଇଯିବ ସେଠି ସନ୍ଧ୍ୟାବେଳେ, ସକାଳେ ଗଲେ ସବୁ ଲୀଳା ହେଲା, ରାତିରେ ଆସି କଥା ଚାଲିଲା, ଲୀଳା କଥା କଥାମୃତମ, ଏଇଭଳି ଭାବରେ ଶୁଣୁଥିଲେ। କିନ୍ତୁ ଇଏ ଗୋଟେ ବର୍ଷ କୁଆଡ଼େ ଗାଏବ ହୋଇଗଲା, କେହି ଜାଣିପାରିଲେନି କେତେ, ଆମେ କେବଳ ଜାଣିଲେ, ବଳରାମ ଜାଣିଲେ, ଆଉ କେହି ଜାଣିନାହାନ୍ତି, ସୁଖଦେବ ଗୋସ୍ୱାମୀ ଜାଣିଲେ, ପରୀକ୍ଷିତ ମହା ଜାଣିଲେ, ଆମେ ସବୁ ଜାଣିଲେ, ସେମାନେ ଜାଣିପାରିଲେ ନାହିଁ, ଗୋଟେ ଗାଏବ ହୋଇଗଲା ଗୋଟେ ବର୍ଷ କାଳ। ତେଣୁ ଏଇ କଥାଟିକୁ ସେ କହିବା ପାଇଁ ଚାହୁଁନଥିଲେ ସୁଖଦେବ ଗୋସ୍ୱାମୀ, କିନ୍ତୁ ପରୀକ୍ଷିତ ମହାରାଜ ଯେତେବେଳେ ପଚାରିଲେ, ପ୍ରଭୁ କ'ଣ ପାଇଁ ଏ ଲୀଳାଟି ହେଇଥିଲା, କ'ଣ ପାଇଁ କୁମାର ବୟସ ଲୀଳାଟିକୁ କାହିଁକି ପୌଗଣ୍ଡ ବୟସରେ କୁହାଗଲା, କାରଣ କ'ଣ, ବ୍ରହ୍ମନ୍ କାଳାନ୍ତର କୃତଂ ତତ୍କାଳୀନ କଥଂ ଭବେତ୍, ଗୋଟେ ବର୍ଷ ତଳେ ସେ କହିଲେ ନାହିଁ, ଗୋଟେ ବର୍ଷ ତଳେ ଏହା ହେଇଥିଲା ବୋଲି, ସେ କହିଲେ ବର୍ତ୍ତମାନ ଆଜି ହେଇଥିଲା ଏଇଟା, ଗୋଟିଏ ବର୍ଷର ତଳର କଥା କହିଲେ ପୁଣି ଯଦି ଆଜି ହେଇଥିଲା, ଏଇଭଳି ଭାବରେ କହିଲେ, କାରଣ କ'ଣ, ସୁଖଦେବ ଗୋସ୍ୱାମୀଙ୍କୁ ପାନ କରୁଛନ୍ତି କଥାକୁ, ଗୋଟିଏ ଗୋଟିଏ ଅକ୍ଷରକୁ ପାନ କରୁଛନ୍ତି ସିଏ, ତେଣୁ ସେ ଜାଣିଲେ ଖାଲି ଅତୀତ ଗୋଟେ ବର୍ଷ ତଳେ ଗୋଟେ ବର୍ଷ ପରେ କୁହାଗଲା, ଖାଲି କୁହାଗଲାନି ଅତୀତରେ ହେଇଥିଲା ବୋଲି କୁହାଗଲା ନାହିଁ, ଆଜି ଏଭଳି ଲୀଳାଟି କରିଥିଲେ କୃଷ୍ଣ, ଆଜି ଅଜକୁ ହତ୍ୟା କରିଥିଲେ, ଅଘାସୁରକୁ ହତ୍ୟା କରିଥିଲେ, ଆଜି ହତ୍ୟା କରିଥିଲେ। ତତ୍କାଳୀନ କଥଂ ଭବେତ୍ ଯତ୍ କୌମାର ହରି କୃତଂ ଜଗୁ ପୌଗଣ୍ଡକ ଅର୍ଭକା। କୌମାର ବର୍ଷର ଲୀଳାଟିକୁ ପୌଗଣ୍ଡ ବର୍ଷରେ କାହିଁକି କହିଲେ? ଯେତେବେଳେ ସୁଖଦେବ ଗୋସ୍ୱାମୀ ଶୁଣିଦେଲେ ସେ ଇଏ ହେଇଗଲେ, ତାଙ୍କର ଧ୍ୟାନ ଆସିଗଲା ଭଗବାନ ଲୀଳାରେ, ଆଉ ସେ ସମାଧି ହେଇଗଲେ। ଏଇଟା ବର୍ଣ୍ଣନା କରାଯାଇଛି 1241 ଶ୍ଲୋକଟି ଅଛନ୍ତି, ଏଠାରେ କହୁଛନ୍ତି କୃତ୍ସା। ତାପରେ ଶ୍ଲୋକରେ ବହୁତ କଷ୍ଟରେ ସୁଖଦେବ ଗୋସ୍ୱାମୀ କଥା କହିବା ପାଇଁ ଆରମ୍ଭ କଲେ, ଖାଲି ଏତିକି କୁହାଗଲା। କିନ୍ତୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ସେ ଶ୍ଲୋକରୁ କୃତ୍ସା ଶବ୍ଦରୁ 44 ଶ୍ଲୋକରେ ଏଇଟା କୁହାଯାଇଛି, ଏଇଟାକୁ ଭାଷ୍ୟରେ କହିଛନ୍ତି। ଉଚ୍ଚୈ ଭଗବନ୍ ନାମ କୀର୍ତ୍ତନ ଘୋଷେଇ ତତ୍ରତ୍ୟ ନାରଦ ବ୍ୟାସାଦି ମୁନିକୃତ ଅତି ଯତ୍ନ ଭରାତ୍ ଇତ୍ୟର୍ଥ। ଏ ଭାଗବତୋତ୍ତମ ତମ ଶ୍ଲୋକ ସୌନକ ସୌନକକୁ ସେ ସୁତ ଗୋସ୍ୱାମୀ ମଧ୍ୟ ଏଇଭଳି ଭାବରେ ଅଭିଭୂତ ହୋଇଯାଇଛନ୍ତି। ସୌନକକୁ ସେ ସମ୍ବୋଧନ କରୁଛନ୍ତି ଭାଗବତୋତ୍ତମୋତ୍ତମ, ଭାଗବତୋତ୍ତମ ମାନଙ୍କ ଭିତରେ ତମେ ହେଉଛ ତମ ଶ୍ରେଷ୍ଠ, ଭାଗବତୋତ୍ତମୋତ୍ତମ ଏଇଭଳି ଭାବରେ କହିଲେ। ସୁଖଦେବ ଗୋସ୍ୱାମୀ ଯେତେବେଳେ ଏଇ ପ୍ରଶ୍ନଟି ଶୁଣିଦେଲେ ସେତେବେଳେ ସିଏ କ'ଣ ନା ସିଏ ସମାଧିଗ୍ରସ୍ତ ହୋଇଗଲେ, ଭଗବାନଙ୍କ ଲୀଳାକୁ ସ୍ମରଣ କରିଦେଲେ। ଏଭଳି ଲୀଳାଟି ଅତି ଗୁହ୍ୟ ଲୀଳା, ଏଇଟା ପ୍ରକାଶ କରିବା ପାଇଁ ଚାହୁଁନଥିଲେ, କିନ୍ତୁ ଯେତେବେଳେ କହିଦେଲେ କ'ଣ ହେବ ତାଙ୍କର ମନେ ପଡ଼ିଗଲା, ତେଣୁ ସେ ସମାଧିଗ୍ରସ୍ତ ହୋଇଗଲେ। ତେଣୁ ବହୁତ କୃତ୍ସାତ୍ ବୋଲି କୁହାଯାଇଛି, 44 ଶ୍ଲୋକରେ ଦେଖିବେ କୃତ୍ସାତ୍। ସୁଖଦେବ ଗୋସ୍ୱାମୀ ବହୁତ କଷ୍ଟରେ କହିଲେ, ଏଇ ଏଇ ଶବ୍ଦକୁ ନେଇକରି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି କାହିଁକି ଏଇଟା କହିଲେ କୃତ୍ସାତ୍ ବୋଲି। ସୁତ ଗୋସ୍ୱାମୀ କାହିଁକି କହିଲେ ନା ଉଚ୍ଚେଇ ଭଗବାନ ନାମ କୀର୍ତ୍ତନ ଘୋଷେଇ ସମାଧିଗ୍ରସ୍ତ ହେଇଗଲେ। ଏମାନେ ସବୁ ଭାଗବତୋତ୍ତମ, ଶ୍ରେଷ୍ଠ ଭାଗବତ, ସାଧାରଣ ଭକ୍ତ ନୁହନ୍ତି, ଭକ୍ତମାନଙ୍କୁ ତ ଶ୍ରେଷ୍ଠ ସ୍ତରର ସେମାନେ ନାରଦ ବ୍ୟାସ, ଏମାନଙ୍କ ସାଧାରଣ ନାରଦ ହେଉଛନ୍ତି ଜଣେ କିଏ, ନାରଦ ହେଉଛନ୍ତି ମହାଜନ, ଆଉ ବ୍ୟାସଦେବ ହେଉଛନ୍ତି ଭଗବାନଙ୍କର ଅବତାର। ତେଣୁ ଏମାନେ ସବୁ ଜାଣିଲେ ତତ୍ରତ୍ୟ ଉଚ୍ଚ ନାମରେ କଲେ ଭଗବାନ ନାମ କୀର୍ତ୍ତନ ଉଦ୍ଘୋଷ, କୀର୍ତ୍ତନ କଲେ ଘୋଷଣା କଲେ, ଯାହା ଯିଏ ସବୁ ଥିଲା ସବୁ କଲେ, ଭଗବାନଙ୍କ ନାମ ଘୋଷଣା କଲେ, କୀର୍ତ୍ତନ କଲେ। ତତ୍ରତ୍ୟ ନାରଦ ବ୍ୟାସାଦି, ଖାଲି ନାରଦ ବ୍ୟାସ ଏଇ ଦୁଇ ଜଣ କଲେ ତା ନୁହଁ, ଯେଉଁମାନେ ସେଇ ସ୍ତରରେ ଅଛନ୍ତି ସେମାନେ ଜାଣନ୍ତି ମହାଭାଗବତର ଲକ୍ଷଣ ସବୁ ରହିଛି ନା। ଅର୍ଜୁନ ପଚାରିଲେ କ'ଣ ମହାଭାଗବତଙ୍କ ଲକ୍ଷଣ, ଚିତ୍ତପ୍ରଜ୍ଞ ସକା ଭାଷା ସମାଧି ତସ କେଶବ ଶୀତଧି କିମ୍ ପ୍ରଭାସେତ କିମ୍ ଆଶିତ ବ୍ରଜେତ କିମ୍। ମହାଭାଗବତଙ୍କ ଲକ୍ଷଣ ଅଛି ନା, ଆଉ ମହାଭାଗବତଙ୍କର ତୁମେ କ'ଣ ପୋଜ୍ କରିଦେଲେ ହେଇଯିବ ନା କ'ଣ, ମହାଭାଗବତ ଲକ୍ଷଣ ଅଛି, ଚାଲିବାରେ ଜଣାପଡ଼ିବ ଏ ମହାଭାଗବତ, କଥା କହିବାରେ ଜଣାପଡ଼ିବ ମହାଭାଗବତ, ବସିଲେ ଜଣାପଡ଼ିବ ମହାଭାଗବତ, ଯାହା ସବୁ ଜଣାପଡ଼ିବ ମହାଭାଗବତ ଲକ୍ଷଣ ସବୁ ରହିଛି। ତେଣୁ ଯେଉଁମାନେ ମହାଭାଗବତ ସ୍ତରରେ ଅଛନ୍ତି, 60,000 ମୁନିଋଷି ଥିଲେ ସେଠି, ତେଣୁ ସେମାନେ ସମସ୍ତେ କ'ଣ କଲେ ନା ଉଚ୍ଚ ସ୍ତରରେ ଭଗବାନ ନାମ କୀର୍ତ୍ତନ କଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ ଅତି ଯତ୍ନ ଭରାତ୍ ଏଇଭଳି ଭାବରେ କୃଷ୍ଣ କରିବାରୁ, ନହେଲେ ତାଙ୍କର କ'ଣ, ତାଙ୍କର ତ ଇଏ ହେଇଯାଇଛି ଆଉ କ'ଣ, କମା କମା ଷ୍ଟେସ୍ ଆସିଯାଇଛି ଆଉ, ଆଉ କ'ଣ କଥା କିଏ ଶୁଣିବ, କିଏ କ'ଣ କରିବ, ସବୁ ସାଇଲେଣ୍ଟ ହେଇଗଲା, ଆଉ କିଛି ଶବ୍ଦ ଶୁଭିଲା ନାହିଁ ସେ ସମୟ, ସବୁ ବନ୍ଦ। 60,000 ମୁନି ଋଷି ପିଣ୍ଡ ସାଇଲେଣ୍ଟ ହେଇଗଲେ, ଆମର ମାତା ଜଣେ ଫୁଲ ଗୁଞ୍ଜୁଛନ୍ତି, ଦୁଇ ଚାରି ଜଣ ତାଙ୍କର କଥା ଚାଲିଛି, ବନ୍ଦ ହେଇପାରୁନାହିଁ, କିନ୍ତୁ ସେଠି ପିଣ୍ଡ ସାଇଲେଣ୍ଟ ହେଇଗଲା, କିଛି ଗୋଟିଏ ଶବ୍ଦ କାହାର ମୁଖରୁ ବାହାରିଲା ନାହିଁ, ଏଭଳି ଅବସ୍ଥା ହେଇଗଲା। ତେଣୁ ଏତେ ଜୋରରେ ଘୋଷେଇ ଉଚ୍ଚସ୍ୱରରେ ଉଚ୍ଚେଇ ଭଗବାନ ନାମ, ହଁ ଏଇଭଳି ଭାବରେ ଯେତେବେଳେ ଘୋଷଣା କଲେ, ଆସ୍ତେ ଆସ୍ତେ ତାଙ୍କର ସବୁ ଆସିଲା, ଅତି ଯତ୍ନ ଭରାତ୍ ବହୁତ କଷ୍ଟରେ ତାଙ୍କର ଆସିଲା। ତେଣୁ ସେ କହିଲେ, ତାକୁ ଅଭିନନ୍ଦନ କଲେ, କ'ଣ କହିଲେ, କହୁଛନ୍ତି 13 ଅଧ୍ୟାୟର 2 ଶ୍ଲୋକରେ, स्वतामयं सारभूतां निसर्गो जगत्थवाणी श्रुतिचेतसामपि प्रतीक्षणं नव्यवत् अच्युतस्य जात् स्त्रिया विटानामिव साधुवार्ता। सुखदेव गोस्वामी परीक्षित महाराज कहते परीक्षित तुम गोटे लंपट अटे साधुमान मेड़े भगवान यही भाव में भगवान कथा शुणुंस तुम लंपट व्यक्ति जड़े सतामयं सार भूता निसर्गो सताम जो माने भगवान भक्त निसर्ग कौन स्वभाव कि भाव में सार भूता से सार जिनस ग्रहण कर असारटा त्याग कर सार भूता निसर्ग अर्थ वाणी श्रुति चेतसा सबकि भगवान पाखे नियोजित हो जा तेणु प्रतीक्षण नव्यवत अच्युत से जत् प्रतीक्षण प्रति समय रे अच्युत कथा नूतन भाई लगे लगे ना हाँ मुझे ये शुनि तो यहाँ आउ आग्रह आसे ना ये प्रथम थर पर शुणुस कि आम यहाँ कही बहुत थर कही प्रथम स्कंद प्रथम अध्याय द्वितीय श्लोक द्वितीय अध्याय श्लोकटी अच्छा ज स्वानुभाव ये श्लोक भाष्य विश्वनाथ चक्रवर्ती ठाकुर कहते नारद व्यास इत्यादि से जो शुणुते सुखदेव गोस्वामी जो कथा कहते भागवत लगुला अश्रुत चरम बोली कह जदि नारद प्रथम कहले भागवत ब्रह्मा व्यासदेव कहले व्यासदेव सुखदेव गोस्वामी कहले कि सुखदेव गोस्वामी जो भागवत कहते लगला आम शुणी ना ये प्रथम थर पर शुणीचु ये अश्रुत चरम शब्द व्यवहार करेणु सी कहते प्रतीक्षण प्रति समय रे भगवान का लीलाटी नुआ भली लगे नव्यवत अच्युत से जत् स्त्रिया बीटाना एवं साधु बार्ता जमती विटव पुरुष स्त्रैण पुरुष स्त्री मान विषय कहवापी बहुत आगे रात्रि निद हम ना कथा चल थो चली थ भाव लंपट पुरुष जो भाव बीटाना कह स्त्रैण पुरुष कामिन्याम स्त्रीलोक मान विषय वर्णना करने गोटे जीव आउ रहे ना हजार जीव हो जाए कथा चली थी कथा शेष हम ना यही भाव अफिस सब कार्यालय सब जुआड़े गले सब चल थोर से बहुत सतर्क रहीबार अच्छी स्त्री मान ज्योतिष संघटा जी खतरनाक नुह ज्योतिष संघी संघ बोली कहुई ज्योतिष संघ संघी संघ कला बहुत खतरनाक स्त्रीलोक मान सहित संग कले टे अंत पक्ष जड़े चिंता कर कौन भाव कौन कर सब टे सतर्क रु स्त्रीलोक मान जो मैंने संग कर संग करवा जो संगी संग ता तो गला आ किसी निर्भय सब चल कथा कौन स्त्रीलोक मान कथा चल थे आनंद से अच्छी शेष हम ना के फिल्म के चौदमी की चांद हो केत बोलिए के प्राइज पाए के टीवी रे न्यूज रे सबुठ चल गीत चल थे स्त्री संगी संग इटा बहुत खतरनाक ये श्लोकटी अच्छा ज्योतिष संगी संग तेणु ये से कौन तुम्हें जड़े त्रैण भाई स्त्रीणा स्त्रिया बीटाना ये साधु वार्ता ये हूँ तुम साधु प्रकृत साधु हो तुम्हें आम कह भागवत ये विष्णुपुराण में प्रहलाद महाराज कहते शुणिली कल आम शिष्य राधामोहन स्वामी महाराज कहते प्रहलाद महाराज कहते यहाँ युवतीना यथा जोनी जूनांग युवत यथा मनो अभिरमतताद्वान मन मे रमतायी जमी गोटे युवतीर गोटे युवक प्रति स्वाभाविक आकर्षण रही यही भाव युवक गोटे युवती प्रति स्वाभाविक आकर्षण रही प्रभु मोर मन आपण प्रति से भाव आकर्षित हो यही भाव प्रतिदिन ठाकुर भी वर्णना कर विषय जे प्रीति प्रीति भगवान प्रति जो आकर्षण पाया पाई केमी प्रार्थना करवा ये गोटे उदाहरण ଗୋଟେ ସ୍ତ୍ରୀର ଗୋଟେ ପୁରୁଷ ପ୍ରତି ଯେଉଁଭଳି ଭାବରେ ଆକର୍ଷଣ ରହିଛି, ଗୋଟେ ପୁରୁଷର ଗୋଟେ ସ୍ତ୍ରୀ ପ୍ରତି ଯେଉଁଭଳି ଭାବରେ ଆକର୍ଷଣ ରହିଛି, ପ୍ରଭୁ ମୋର ସେହିଭଳି ଭାବରେ ଆକର୍ଷଣ ରହୁ। ତୁଳସୀଦାସ ମଧ୍ୟ ସେହିଭଳି ଭାବରେ ରଚନା କରିଛନ୍ତି ତାଙ୍କର ରାମଚରିତ ମାନସରେ। ଏହିଭଳି ଭାବରେ ଏ ଉଦାହରଣ ଗୋଟେ ରହିଛି, ଏଇଟା ହେଉଛି ୱେଷ୍ଟ, କିନ୍ତୁ ସେଇଟାକୁ ମଧ୍ୟ ବେଷ୍ଟ କରିଦେଇ ହେବ। ଗୋଟେ ସ୍ତ୍ରୀର ପୁରୁଷ ପ୍ରତି ଏଭଳି ଭାବରେ ଆକର୍ଷଣ ରହିଛି ଏଇ ତ୍ରିଗୁଣ ଭିତରେ ଥିବାରୁ, ତ୍ରିଗୁଣରୁ ଉର୍ଦ୍ଧ୍ୱକୁ ଗଲେ ସେହିଭଳି ଭାବରେ ଆମର ଆକର୍ଷଣ ଆସିବ ଭଗବାନ ପ୍ରତି। ତାଙ୍କୁ ସବୁବେଳେ ଭଗବାନ କଥାଟା ନୂଆ ଭଳି ଲାଗିବ, ସେହି ଲୀଳାଟି ଭଗବାନ ତ କରିଥିଲେ ଆଉ କ'ଣ ନା। ଆଉ ସିନା ଯେଉଁମାନେ ପାନ କରୁଛନ୍ତି, ଯେଉଁମାନେ ଶୁଣିବେ ଶୁଣୁଥିବେ ସେମାନେ ତାଙ୍କୁ ସେ ହଁ ମୁଁ ତ ଶୁଣିଦେଇଛି ଆଉ, କିନ୍ତୁ ଯେଉଁମାନେ ପାନ କରୁଛନ୍ତି ଅମୃତ ସିଏ ସବୁବେଳେ। ଏଇ ଭୌତିକ ଜଗତରେ ମଧ୍ୟ ଆମେ ଦେଖୁଛେ, ଗୋଟେ କଥା ରହିଛି ଓଡ଼ିଶା ଓଡ଼ିଆରେ ଗୋଟେ ରହିଛି କଥା କ'ଣ, ହଁ ସୁନ୍ଦର ପ୍ରକୃତିର ଅବସାନ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶ ଏ ଯେତେ ଦେଖୁଥିଲେ ସେଇ ସମୁଦ୍ରକୁ, ହଁ ସବୁବେଳେ ଯାଇ ରହିଥିବେ ସେଇଠି ଦେଖୁଥିବେ ସମୁଦ୍ର ଲହଡ଼ି ଆସୁଥିବ କେତେ କ'ଣ ସବୁ ସବୁବେଳେ ବୋଝେଇକି। ପୁରୀରେ କ'ଣ ଆକର୍ଷଣ ସମୁଦ୍ର ଭଗବାନ କରିଛନ୍ତି ନା ଆଉ, ଜଗନ୍ନାଥ ଖାଲି ଟିକେ ଦେଖିଦେବେ ଗୋଟେ ମିନିଟ୍, ଆଉ ସବୁ ଦିନ ରାତି 24 ଘଣ୍ଟା ସେଇଠି ବସିଥିବେ ସମୁଦ୍ର କୂଳରେ, ସମୁଦ୍ର କୂଳରେ ଦେଖୁଥିବେ, ସ୍ନାନ କରୁଥିବେ, ଖେଳୁଥିବେ, ପାଣିରେ ଗଡ଼ୁଥିବେ। ଭଗବାନ କହିଲେ କେହି ଜାଣନ୍ତି ନାହିଁ ଏ ସମୁଦ୍ର ଭଗବାନ ବିଭୂତି ବୋଲି, ଖାଲି ସ୍ନାନ କରିବା କେମିତି ଟ୍ୟୁବ୍ରେ ବୁଲିବା ସିଏ କରିବା, ସବୁ ନୋଳିଆ ନୋଳିଆ ମାନେ ଆସି ପହଞ୍ଚିବେ ନିଅ ମର ପାଣି ଜଳ କ'ଣ ସେ ଯେଉଁ ରହିଛି ଏ ସରସାମ ବି ସାଗର, ସ୍ଥିର ଜଳମାନ ଭିତରେ ହେଉଛି ସାଗର, ଇଏ ହେଉଛି ଭଗବାନଙ୍କର ଗୋଟେ ବିଭୂତି। କିଏ ଜାଣନ୍ତି ଗୋଟେ ତୀର୍ଥସ୍ଥାନ, କିଏ ଜାଣନ୍ତି ସେଇଠି ମାଛ ବିକ୍ରି ହେଉଥିବ, କଙ୍କଡ଼ା ବିକ୍ରି ହେଉଥିବ, ଆଉ କ'ଣ କ'ଣ ସବୁ ରହିଛି ମାଛ ମାଛ ସବୁ ବିକ୍ରି ହେଉଥିବ, ସେଇଠି ସବୁ ଖାଉଥିବେ ଯାଇକି ଗରମ 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 ତୀର୍ଥସ୍ଥାନରେ ଏଇଭଳି ଭାବରେ କରୁଛନ୍ତି। ପୁରୀ ଜଗନ୍ନାଥ ମନ୍ଦିର ବେଙ୍ଗଳୀ ମାନେ ଯାଆନ୍ତି କ'ଣ ଏଇ ମାଛ କାବ ନା ଜଗନ୍ନାଥ ଦେଖବୁ ଏକବାର ଦେଖବୁ ମାଛ ବାରମ୍ବାର ଖାବ ମଛଲି ବାରମ୍ବାର ଖାବ। ଆମ ଶ୍ରୀ ରାଧାକୃଷ୍ଣ ମହାରାଜ ଗୋଟେ କଥା କହୁଥିଲେ, ଇଏ ଯେଉଁ ରହିଛନ୍ତି କୃଷ୍ଣ ମାଖନ କି ଚୋରି ବାହାର ବାହାର କରେ, ମାଖନକୁ ଚୋରି ବାର 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 କରେ, ଫିର ବି ତୋ ରାଧାରାଣୀ ପ୍ୟାର କରେ, ଫିର ବି ତୋ ରାଧାରାଣୀ ପ୍ୟାର କରେ, ମାଖନ କି ଚୋରି ବାହାର ବାହାର କରେ, ଫିର ବି ତୋ ରାଧାରାଣୀ ପ୍ୟାର କରେ। ତେଣୁ ଏହିଭଳି ଭାବରେ ଯେଉଁମାନେ ସାଧୁ ତାଙ୍କୁ ସେମାନେ କଥା ଶ୍ରବଣ କରନ୍ତି ନାହିଁ, ସେମାନେ ପାନ କରନ୍ତି ଚକ୍ଷୁ, କ'ଣ ଚକ୍ଷୁ ମାଧ୍ୟମରେ ଭଗବାନଙ୍କର ରୂପକୁ ପାନ କରନ୍ତି, କର୍ଣ୍ଣ ମାଧ୍ୟମରେ ଭଗବାନଙ୍କ କଥାକୁ ପାନ କରନ୍ତି, ଏଇ ନାସିକା ମାଧ୍ୟମରେ ଭଗବାନଙ୍କ ଯେଉଁ ରହିଛି ସୁଗନ୍ଧିକୁ ପାନ କରନ୍ତି। ଏହିଭଳି ଭାବରେ ସେମାନେ ଖାଲି ଦର୍ଶନ ଶ୍ରବଣ କରନ୍ତି ନାହିଁ, ଏମାନେ ପାନ କରନ୍ତି, ସବୁ ସବୁ କଥାକୁ ପାନ କରନ୍ତି। ତେଣୁ ଏଇଭଳି ଭାବରେ ଆମର କଥା ଏଇଠି ରହିଗଲେ ଆମେ ପାନ କରୁଛେ ଆଉ କଥା ଆଉ କେଉଁଠି ଚାଲିବ। ତେଣୁ ତଥା ଏଇ ଯେଉଁ ରହିଛି ସଂକର୍ଷଣ ସହାୟନ କୃଷ୍ଣ, ସଂକର୍ଷଣ ଯେଉଁଦିନ ନଥିଲେ ଏଇଭଳି ଭାବରେ ଲୀଳା କେତୋଟି ହେଇଥିଲା, ତା ଦେହରେ ଅଘସୁର ହତ୍ୟାଟି ଲୀଳାଟି ମଧ୍ୟ ହେଇଥିଲା। ଏଇଭଳି ଭାବରେ ବ୍ରହ୍ମା ମଧ୍ୟ ସବୁ ବୃନ୍ଦାବନବାସୀମାନଙ୍କ ପ୍ରତି କୃପା କରିଛନ୍ତି, ଭଗବାନ ମାଧ୍ୟମରେ ଭଗବାନ ଗୋଟିଏ ଲୀଳାରେ ଅନେକ କାର୍ଯ୍ୟ ତାଙ୍କର ସାଧିତ ହୁଏ। ବ୍ରହ୍ମା ଯେଉଁ ଚୋରି କରିଦେଲେ, ବ୍ରହ୍ମା ଆସି କ୍ଷମା ପ୍ରାର୍ଥନା କରିବେ 14 ଅଧ୍ୟାୟ ସାରା କ୍ଷମା ପ୍ରାର୍ଥନା, ପ୍ରଭୁ ମୋର ଭୁଲ ହେଇଗଲା ଭୁଲ ହେଇଗଲା ଭୁଲ ହେଇ, ଭଗବାନ ଭାବୁଛନ୍ତି ତମେ ଠିକ୍ କଲ ଠିକ୍ କଲ ଠିକ୍ କଲ, କାହିଁକି ଏ ଲୀଳାଟି କାହିଁକି ହେଇଛି। ସବୁ ବୃନ୍ଦାବନବାସୀମାନେ ଭାବୁଥିଲେ କୃଷ୍ଣ ଆମର ପୁତ୍ର ହୁଅନ୍ତା, ଗାଭୀମାନେ ଭାବୁଥିଲେ କୃଷ୍ଣ ଆମର ବଛା ହେଇଥାନ୍ତା, ସମସ୍ତେ ନିଜ ସନ୍ତାନମାନଙ୍କୁ ଯେତିକି ଭଲ ପାଉନଥିଲେ କୃଷ୍ଣଙ୍କୁ ତାଠାରୁ ଅଧିକ ଭଲ ପାଉଥିଲେ, ଏ ପ୍ରଶ୍ନଟି କରିଛନ୍ତି ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀଙ୍କୁ। କିନ୍ତୁ ଏଇ ବର୍ଷଟା ସେମାନେ ଜାଣିପାରିଲେ ନାହିଁ, ତାଙ୍କର ପିଲାମାନଙ୍କୁ ଯେତିକି ଭଲ ପାଉଛନ୍ତି କୃଷ୍ଣଙ୍କୁ ସେତିକି ଭଲ ପାଏ ସମାନ ହେଇଗଲା, କାହିଁକି ହେଲା କେହି ଜାଣିପାରିଲେ ନାହିଁ। ଆମେ ସେଥିପାଇଁ କୁହାଗଲା ବଳରାମ ତ ଜାଣିପାରିଲେ ନାହିଁ, ଅନ୍ୟମାନେ କାହା କଥା କହିବ, କିନ୍ତୁ ସେମାନେ ସମସ୍ତେ ଚାହୁଁଥିଲେ କୃଷ୍ଣଙ୍କୁ ନିଜ ପୁତ୍ର ରୂପରେ ପାଇବା ପାଇଁ। ତେଣୁ ବ୍ରହ୍ମାଙ୍କ ମାଧ୍ୟମରେ ଭଗବାନ ବ୍ୟବସ୍ଥା କରିଦେଲେ, ଗୋଟିଏ ବର୍ଷ କାଳ ଏ ଲୀଳାଟି ହେଲା, କେହି ଜାଣିପାରିଲେ ନାହିଁ। ତେଣୁ ବୃନ୍ଦାବନବାସୀମାନେ କେତେ ବ୍ରହ୍ମାଙ୍କ ପାଖରେ କେତେ ଋଣୀ ନହେବେ, ଶୁଣ ହିସାବ କରିବା ଆମେ, କିନ୍ତୁ ବ୍ରହ୍ମା କହିଲେ ମୋର ଭୁଲ ହେଇଗଲା ସରି ମାଇ ଲର୍ଡ଼ ଆଇ ଏମ୍ ଭେରି ସରି କହିକିରି କ୍ଷମା ପ୍ରାର୍ଥନା କଲେ। ତେଣୁ ଇନ୍ଦ୍ର ମଧ୍ୟ ସେଇଭଳି ଭାବରେ କ୍ଷମା ପ୍ରାର୍ଥନା କଲେ, ପ୍ରଭୁ ମୋର ଭୁଲ ହେଇଗଲା କହିକି ସତେଇଶ ଅଧ୍ୟାୟ ସାରା, ସିଏ ଦଶମ ସ୍କନ୍ଧ ସତେଇଶ ଅଧ୍ୟାୟ ସାରା କ'ଣ କ୍ଷମା ପ୍ରାର୍ଥନା କରିବେ, ଭଗବାନଙ୍କୁ ଅଭିଷେକ କରିବେ, ଗୋବିନ୍ଦ କୁଣ୍ଡ ହେଇଗଲା ସେଠି। କିନ୍ତୁ ବ୍ରଜବାସୀମାନେ ସାତ ଦିନ ସାତ ରାଶି ଧରିକିରି ଭଗବାନଙ୍କର କ'ଣ ନନ୍ଷ୍ଟପ୍ ଭଗବାନଙ୍କର ସଙ୍ଗ ପ୍ରାପ୍ତ ହେଲେ ବ୍ରଜବାସୀମାନେ ଭଗବାନ ଏହିଭଳି ଲୀଳା ଭଗବାନଙ୍କୁ ରହିଛି, ସବୁ ଲୀଳା ସବୁ ରହିଛି। ତେଣୁ ଯୁଆଡ଼େ ଯିବା ଶଙ୍କର୍ଷଣ ସହାୟନ କୃଷ୍ଣନା ଚରିତା ପ୍ରଭୁ, କୃଷ୍ଣ ଏହିଭଳି ଭାବରେ ଯେଉଁ କରିଥିଲେ ପ୍ରଭୁ ବୋଲି କହିଦେଲେ ଉଦ୍ଧବଙ୍କୁ, ପ୍ରଭୁ ଶବ୍ଦ ଆସିଗଲା ତାଙ୍କୁ, ପ୍ରଭୁ ପ୍ରଭୁଙ୍କର ସେ ସାଙ୍ଗ, ତେଣୁ ପ୍ରଭୁ ଆମର ପ୍ରଭୁ କୃଷ୍ଣ ତାଙ୍କର ସାଙ୍ଗ, ତେଣୁ ଆମର ସେ ପ୍ରଭୁ ହେଲେ। ଆମେ ତ ସମୁଦ୍ର ପ୍ରଭୁ ବୋଲି କହୁଛେ, ପ୍ରଭୁ ଅର୍ଥ ହେଉଛି କ'ଣ, କାହିଁକି ଡକାଯାଉଛି ଇସ୍କନରେ ସମୁଦ୍ର ପ୍ରଭୁ ଡକାହେଉଛି, ଏ ଖାଲି କଥାକୁ କୁହାଯାଉ ନାହିଁ। ପ୍ରଭୁ ମାନେ ତୁମେ ମୋର ପ୍ରଭୁ, ତୁମେ ମୋର ମାଲିକ, ତାର ଅର୍ଥ ହେଉଛି ଏଇଟା। ଆମେ କ'ଣ ତୁମର ସେବା କରିବୁ, ତୁମେ ମୋର ପ୍ରଭୁ, ମୁଁ କ'ଣ ତୁମର ସେବା କରିବି, ଏଇ ଭାବରେ ପ୍ରଭୁ ବୋଲି ଡକାଯାଏ। କିନ୍ତୁ ଆମେ ପ୍ରଭୁ ଡାକୁଛେ, ଡାକିଦେଉଛେ କଥା ରହିଛି ବୋଲିକି ତା'ର ସେ ଭାବ ଆମର ଆସୁନାହିଁ, ପ୍ରଭୁ ମୋର ଟିକିଏ ଏଇଟା ସେବାଟା କରିଦେଲ। ପ୍ରଭୁର ଅର୍ଥ ହେଉଛି, ଆମର ଅର୍ଥ ହେଉଛି ଏଇଟା, ପ୍ରଭୁ ମୋର ଏଇଟା ସେବାଟା କରିଦେଲ ତୁମେ। ପ୍ରଭୁ ଅର୍ଥ କହୁଛି କ'ଣ, ଆମେ ଆପଣଙ୍କ କ'ଣ ସେବା କରିବୁ, ସବୁବେଳେ ଭଗବାନଙ୍କୁ ଯେଭଳି ଇଏ ହେଉଛି କ'ଣ, ମଧ୍ୟମ ସ୍ତରକୁ ଯେଉଁମାନେ ଗଲେଣି ସେମାନେ ଏଇ ସ୍ତରକୁ ଆସିବେ, ଉତ୍ତମ ସ୍ତର କଥା ଛାଡ଼, ମଧ୍ୟମ ସ୍ତରକୁ ଯେଉଁମାନେ ଆସିଲେଣି ଏମାନେ ସେଇ ଭାବ ଆସିବେ। ଈଶ୍ୱରେ ତଦ୍ଧିନେଷୁ, ଭଗବାନ ଏବଂ ତାଙ୍କର ଭକ୍ତ, ଭଗବାନ ଯେଉଁଭଳି ଭାବରେ ପୂଜ୍ୟ ତାଙ୍କର ଭକ୍ତ ମଧ୍ୟ ସେଇଭଳି ଭାବରେ ପୂଜ୍ୟ। ଜୁନିୟର ହେଉ ବା ଯାହା ବି ହେଉ, ଜୁନିୟର ହେଲେ କ'ଣ ହେବ, ସିଏ ମଧ୍ୟ ପୂଜ୍ୟ, ଭଗବାନଙ୍କ ଭକ୍ତ ସିଏ, ସିଏ ମଧ୍ୟ ପୂଜ୍ୟ, ସେଥିପାଇଁ ପ୍ରଭୁ ବ୍ୟବସ୍ଥା କରାଯାଇଛି। କିନ୍ତୁ ଆମେ କହୁଛେ କ'ଣ, ପ୍ରଭୁ ଏଇଟା ମୋର କରିଦେଲ, ସେ କରିଦେଲ, ଆମେ ଆଉ କ'ଣ ଜାଣିପାରୁଛେ ପ୍ରଭୁର ଅର୍ଥ କ'ଣ। ତେଣୁ ଏଠି ପ୍ରଭୁ ଶବ୍ଦ ବ୍ୟବହାର କରାଗଲା। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷାରେ କ'ଣ କହୁଛନ୍ତି ନା, ଏଥିରେ କିଛି କହିନାହାନ୍ତି ବୋଧେ, ଏଥିରେ କିଛି ଦେଇନାହାନ୍ତି, ଆମର ଅନ୍ୟମାନେ କହିଛନ୍ତି ସବୁ। ଆମର କ୍ରମ ସନ୍ଦର୍ଭରେ ଏଠି ଯେଉଁ ବେଣୁ ରବା ଇମେ ଶ୍ରୀଧର ସ୍ୱାମୀ କହୁଛନ୍ତି କ'ଣ ନା, କିଞ୍ଚ ତତ୍ ବିଷ୍ଣୁ ତ ନ ତାବ ଦୁଃଖମସ୍ତି, ତାଙ୍କୁ ଯେଉଁ ଭୁଲିଯିବା ପାଇଁ ଆମକୁ କେତେ କଷ୍ଟ ହୁଅନ୍ତୁ ନାହିଁ, ସାପି ନ ଅସ୍ମାକଂ ସମ୍ଭବତୀ, ତାଙ୍କୁ ଭୁଲିଯିବା ପାଇଁ ମୋତେ ଆମକୁ କଷ୍ଟ ହୁଅନ୍ତୁ ନାହିଁ। କିନ୍ତୁ ସେଇଟା ସମ୍ଭବ ହେଲେ ସିନା ଆମେ ଭୁଲି ଯାଆନ୍ତୁ, ସେ ତ ସମ୍ଭବ ହେଇପାରୁନାହିଁ। ତିନୋଟି ଶ୍ଳୋକରେ କହିବେ, ଆଚରିତା କହିଲେ ସେବିତା, କୃଷ୍ଣ ଏଇଭଳି ଭାବରେ ସବୁ ଲୀଳା କରୁଥିଲେ, ସେଠି ଗଲାମାନେ ତ କୃଷ୍ଣଙ୍କ କଥା ମନେ ପଡ଼ୁ ସାକ୍ଷାତ, ସେମାନେ କ'ଣ ଚଷମା ଦୂର ଗବା ରହିଛି, ଚଷମା ଦୂର ଦେଖିବା ଯେଉଁ ଗବା ରହିଛନ୍ତି ନା, ସବୁ ଜଜ୍ ବିଚାରାଳୟରେ ସବୁ କୁହାଯିବ, ମୁଁ ହେଉଛି ସାକ୍ଷୀ, ମୁଁ ଦେଖିଛି, ଆଙ୍କ ଦେଖା ସାକ୍ଷୀ ଏମାନେ ସବୁ, ମୁଁ ଦେଖିଛି ଏଇଟା, ସେ ତାକୁ ହତ୍ୟା କରିବାରୁ ମୁଁ ଦେଖିଛି, ଏସବୁ କଥା ରହିଛି ନା ଫିଲ୍ମ ଫିଲ୍ମରେ, ସେସବୁ ବେଶୀ ଆସେ ସବୁ, ନହେଲେ ଛାଡ଼, ତେଣୁ ରହିଛି ସବୁ, ସେମାନେ ଦେଖୁଛନ୍ତି ସବୁ, ତାଙ୍କ ଆଗରେ ସବୁ ଏହିସବୁ ଲୀଳା ସବୁ ହେଇଛି, ଆଉ ଦେଖିନଥିଲେ ମଧ୍ୟ ଖାଲି ଶୁଣିକିରି ମଧ୍ୟ ସେଇଭଳି ଭାବରେ ସବୁ ବିଶ୍ୱାସ କରିଯାଇଛନ୍ତି ସମସ୍ତେ। ତେଣୁ ତିନୋଟି ଶ୍ଳୋକରେ କୁହାଯିବ, ଏଠି କ୍ରମ ସନ୍ଦର୍ଭରେ କହୁଛନ୍ତି ଜୀବ ଗୋସ୍ୱାମୀ, ବେଣୁ ରବା ଇମେ କହିଲେ ଇତି ସ୍ଫୁର୍ତ୍ତିଆ ପ୍ରତ୍ୟକ୍ଷା ଇବ, ବେଣୁରବା କୃଷ୍ଣ ଯେଉଁ ବେଣୁରା ରବ କରୁଥିଲେ, ଯେମିତି ଯେମିତି ଶୁଣୁଛନ୍ତି ସିଏ ଭଗବାନ ବେଣୁବାଦନ ଶୁଣୁଛନ୍ତି, ଯେଉଁମାନେ ଉନ୍ନତ ଭକ୍ତ ସେମାନେ ଭଗବାନ ବେଣୁବାଦନ ଶ୍ରବଣ କରନ୍ତି। ସନାତନ ଗୋସ୍ୱାମୀ କହୁଛନ୍ତି, ଅହୋ ତତ୍ ବିସ୍ମରତୁ ସାତ୍ ସତ୍ୟା ସା ବି ଇହତେ, ତାକୁ କ'ଣ ବିସ୍ମରଣ କରିହେବ, ସେ କଥା ନୈବ ଘଟେ ଘଟେ ତ ଇତ୍ୟା ହଉ, କେବେ ହେଲେ ସେଟାକୁ ବିସ୍ମରଣ କରିହେବ ନାହିଁ, କେମିତି ନା ସରିଦିତି, ଏ ଶ୍ଳୋକରେ କହୁଛନ୍ତି, ଯଦା ଜଳାନ୍ତିକେ ଯାମ ତଦା ସରିତ, ଜଳ ନିକଟକୁ ଗଲା ମାନେ ସରିତ, ଜଳରେ ଯେଉଁ ଭଗବାନ ଲୀଳା କରୁଥିଲେ ସବୁ ମନେ ପଡ଼ିଗଲା, ଯମୁନା ତୀରବନ ଚାରି, ସବୁବେଳେ ଯମୁନା ତୀରରେ ଅନେକ ଲୀଳା କଲେ, ଯମୁନା ତୀରବନ ଚାରି, ଯମୁନା ପୁଲିନରେ ରାସ ଲୀଳା କଲେ, ଯମୁନା ଜଳରେ ଜଳକେଳି କଲେ, କେତେ କ'ଣ ଯମୁନା ତୀରରେ ହେଇଛି। ସେଥିପାଇଁ ଆମର ସମୟ ହେଇଗଲାଣି, ଆକବର ଜାଣିବା ପାଇଁ ଚାହିଁଲେ ଭାଗବତ ବର୍ଣ୍ଣନା କରାଯାଇଛି ଯମୁନା ଶ୍ରେଷ୍ଠ ବୋଲି। ଭଗବାନ ଭାଗବତରେ କୁହାଯାଇଛି କ'ଣ, ନିମ୍ନ ଗାଁମାନ ଯଥା ଗଙ୍ଗା। ଭଗବତ ଗୀତାରେ ଭଗବାନ କହିଲେ କ'ଣ କ'ଣ, ଜାହ୍ନବୀ ସତସାମ ବି ଜାହ୍ନବୀ ଗଙ୍ଗା ଶ୍ରେଷ୍ଠ, କିନ୍ତୁ ଯମୁନା ଶ୍ରେଷ୍ଠ ନା ଗଙ୍ଗା ଶ୍ରେଷ୍ଠ ତାଙ୍କର ସନ୍ଦେହ ଆସିଲା। ଆକବର ମଧ୍ୟ ବହୁତ ଧାର୍ମିକ ବ୍ୟକ୍ତି ଥିଲେ, ତେଣୁ ଜୀବ ଗୋସ୍ୱାମୀ ଗଲେ ସେ ବୃନ୍ଦାବନ ତ୍ୟାଗ କରି ଯାଆନ୍ତି ନାହିଁ, ଘୋଡ଼ାରେ ଗଲେ, ଘୋଡ଼ାରେ ଯାଇକରି ସେଠି ତାଙ୍କ ନିର୍ଣ୍ଣୟ ଦେଇକି ଆସିଲେ। କ'ଣ ଗଙ୍ଗା ଯମୁନା, ଯଦିଓ ଗଙ୍ଗା ହେଉଛନ୍ତି ଭଗବାନଙ୍କର ପାଦପଦ୍ମ ନିଃସୃତ ହୋଇଛନ୍ତି, କିନ୍ତୁ ଯମୁନା ଶ୍ରେଷ୍ଠ, କାହିଁକି ଯମୁନା ନଦୀରେ ଭଗବାନଙ୍କର ଅନେକ ଲୀଳା ହୋଇଛି, ତେଣୁ ସେ ଶ୍ରେଷ୍ଠ ବୋଲି ସେ ପ୍ରତିପାଦନ କଲେ। ତେଣୁ ଗଙ୍ଗାଦେବୀ କାନ୍ଦିବା ପାଇଁ ଆରମ୍ଭ କଲେ, ପ୍ରଭୁ ଯମୁନା ନଦୀରେ ଏତେ ଲୀଳା କଲେ, ମୋର ଡରରେ କିଛି କଲେ ନାହିଁ, କାନ୍ଦିବା ପାଇଁ ଆରମ୍ଭ କଲେ। ଭଗବାନ କହିଲେ ଠିକ୍ ଅଛି, ମୁଁ ଯାଇକିରି କରିବି। ଇବା ଜୟ ଜୟ ଗୋରା ଚାନ୍ଦେ ଆରତି କଶୋଭା ଜାନବି ତଟବନେ ଜଗମନ ଲୋଭା। କେତେ ଲୀଳା କଲେ ଜାନବି ତଟରେ ଭଗବାନ ମଧ୍ୟ ଲୀଳା କଲେ। ତେଣୁ ଏଇଭଳି ଭାବରେ ଗୃହେ ଚେତ୍ ତିଷ୍ଠାମ ତଥା ଯଥା ଜଳାନ୍ତି, କି ଜଳରେ ପାଖକୁ ଗଲେ ଏଇ ଲୀଳା ସବୁ ଆସିଗଲା, ସ୍ଫୁରିତ ହୋଇଗଲେ। ଘରେ ରହିଲେ ମଧ୍ୟ ଶିଳାକୁ ସବୁ ଘରେ ସବୁ ବିଭିନ୍ନ ଶିଳା ରହିଛି ଦେଖିଲା ମାନେ, ଗୋବର୍ଦ୍ଧନ ଶିଳା ତ ସମସ୍ତଙ୍କ ଘରେ ପୂଜିତ ହେଉଛନ୍ତି, ଶିଳାକୁ ଦେଖିଲା ମାନେ ଗୋବର୍ଦ୍ଧନ କଥା ଆସିଗଲା, ଗୋବର୍ଦ୍ଧନ ଲୀଳା ମନେ ପଡ଼ିଗଲା ସାତ ଦିନ ସାତ ରାତି। ତେଣୁ ସ୍ମାର୍ଜମାଣ ଏଇଭଳି ଭାବରେ ଇମେ ପ୍ରତ୍ୟକ୍ଷ ତୋକ୍ତା, ଶୁଣୁନ ଉଦ୍ଧବ ଶୁଭୁଚି ତ ପ୍ରଭୁ ଆପଣଙ୍କୁ ଶୁଣୁ, ଶୁଭୁଛି ବେଣୁପାଦ ଆମକୁ ଶୁଭୁଛି ଆପଣଙ୍କୁ ଶୁଣୁଛି, ଉଦ୍ଧବ ମୋତେ ଶୁଭୁଛି ଉଦ୍ଧବ ଏବଂ ସରିତାଧୀନାଙ୍ଗ ଯଥୋତ୍ତରଂ ସ୍ମାରଣୀ। ଏ ଯେଉଁ ଗୋଟିଏ ପରେ ଗୋଟିଏ ହେଉଛି ଶ୍ରେଷ୍ଠ, ସରି ଜଳରେ ଯେତିକି ଲୀଳା ହୋଇନଥିଲା ତାଠାରୁ ଅଧିକ ଲୀଳା ବା ଅଧିକ ଶ୍ରେଷ୍ଠତା ହେଉଛି ଶୈଳ ଗୋବର୍ଦ୍ଧନରେ, ତାଠାରୁ ଅଧିକ ଲୀଳା ହେଉଛି କ'ଣ ବନମାନ ବନମାନଙ୍କରେ ଦ୍ୱାଦଶ ବନରେ, ଏହିଭଳି ଭାବରେ ତାହାଦେହରୁ ଅଧିକ ହେଉଛି ବେଣୁ, ଏହିଭଳି ଭାବରେ ଗୋଟିଏ ପରେ ଗୋଟିଏ ଶ୍ରେଷ୍ଠ ଭାବରେ ବର୍ଣ୍ଣନା କରାଯାଇଛି। ସନାତନ ଗୋସ୍ୱାମୀ କହୁଛନ୍ତି ସଂକର୍ଷଣ କହିଲେ ସମ୍ୟକ କର୍ଷତି ଶ୍ରୀକୃଷ୍ଣ ସେ କ୍ରୀଡ଼ା ସୁଖାର୍ଥ। ସଂକର୍ଷଣ ଶବ୍ଦ କାହିଁକି ବ୍ୟବହାର କଲେ ନା, କୃଷ୍ଣଙ୍କୁ କ୍ରୀଡ଼ା ସୁଖାର୍ଥ ସମ୍ୟକ କର୍ଷତି, ସମସ୍ତଙ୍କୁ ଡାକିକିରି କହୁଥିବେ ଝିଅ କୃଷ୍ଣଙ୍କ ସହିତ ଲୀଳା କର, କୃଷ୍ଣଙ୍କୁ ଆନନ୍ଦ ଦିଅ, କୃଷ୍ଣଙ୍କୁ ଆନନ୍ଦ ଦିଅ କହିକିରି ସବୁ ଅନ୍ୟମାନଙ୍କୁ ସବୁ ଆକର୍ଷଣ କରିକି ସବୁ କୃଷ୍ଣଙ୍କ ସହିତ ସେ ସବୁ କୃଷ୍ଣଙ୍କୁ ଆନନ୍ଦ ପ୍ରଦାନ କରିବେ, ସେଥିପାଇଁ ସଂକର୍ଷଣ। କିନ୍ତୁ ଏଠି ଗୋପବାଳକମାନଙ୍କ କଥା ବର୍ଣ୍ଣନା କରାଯାଇ ନାହିଁ, କାହିଁକି ସନାତନ ଗୋସ୍ୱାମୀ କହୁଛନ୍ତି କାହିଁକି ନା, ସେଇଟାକୁ ବର୍ଣ୍ଣନା କଲେ ଆହୁରି ଅଧିକ ପେନ୍ ଆସ, ଆହୁରି ଅଧିକ କଷ୍ଟ ଆସିବ, ସେଥିପାଇଁ ସେଇଟାକୁ ବର୍ଣ୍ଣନା କଲେ ନାହିଁ, ଏତିକିରେ ରହିଗଲେ। ଏଇଭଳି ଭାବରେ ଆମେ ଆଉ ବେଶୀ ବର୍ଣ୍ଣନା କରିବା ନାହିଁ, ସମୟ ହୋଇଗଲା, ଆମେ ଏତିକିରେ ରହିଯିବା। ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମବେତ ଗୌର ଭକ୍ତ କି ଜୟ ଶ୍ୟାମାନନ୍ଦ ପ୍ରଭୁ କି ଜୟ ଗୋପ୍ରମାନନ୍ଦେ।